ॐ नमो भगवते वासुदेवाय। श्रीमद्भागवतम् तृतीयस्कन्ध एकादशाध्याय श्लोक एक। मैत्रेय उवाच चरमः चरमः सद् सद् विशेषाणां विशेषाणां अनेको अनेको संयुतः संयुतः सदा सदा परमाणु परमाणु स विज्ञेयो विज्ञेयो नृणां नृणां ऐक्यभ्रमो ऐक्यभ्रमो यतः यतः चरम सद्विशेषाणां चरम सद्विशेषाणां अनेको संयुतः सदा अनेको संयुतः सदा परमाणु स विज्ञेयो परमाणु स विज्ञेयो नृणाम् ऐक्यभ्रमो जतः नृणाम् ऐक्यभ्रमो जतः मैत्रेय उवाच चरम सद्विशेषाणां अनेको असंयुतः सदा परमाणु स विज्ञेयो नृणाम् ऐक्यो भ्रमो यथा। शब्दान्वाद। मैत्रेय उवाच मैत्रेय मुनि कहिले चरम अंतिम सत् फल विशेषाणां लक्षण अनेक असंख्य असंयुत अमिश्रित सदा सर्वदा परमाणु अणुपरमाणु सह ताहा विज्ञेय बुझिवाक्व नृणाम मानव मानकर ऐक्य ऐक्य भाव भ्रम भ्रम जतः जहाठारु। प्रकरण बाद मैत्री मुनि कहले कार्यस्वरूप पृथ्वी आदि अंशर चरम अर्थात जहाँ आर अंश संभव हुए नहीं अनेक अर्थात कार्यावस्था मध्य प्राप्त हुए नहीं एवं जहाँ अन्य सहित अमिलित समुदाय अवस्था प्राप्त अतएव कार्य और समुदाय अवस्था अवगत हेले सुद्धा अर्थात प्रलय परि मध्य जहाँ विद्यमान थाए ताहा ही परमाणु नाम विदित यही सब परमाणुर समिश्रण ही जड़ शरीर किंतु साधारण लोके भूल बुझाती भगवत कह आधुनिक विज्ञान परमाणुवाद सहित श्रीमद्भागवतम आणविक वर्णना प्राय समान एवं यह कोणार्क परमाणुवाद से अधिक विश्लेषण कर आधुनिक विज्ञान यह स्वीकृत हो परमाणु हूँ अंतिम अभिमिश्र वस्तु जहाँ साहब ब्रह्मांड गठित हो श्रीमद्भागवतम परमाणुवाद समेत समस्त ज्ञान पूर्ण विवरण दि जाइए परमाणु हूँ सनातन शाश्वत कालर अति सूक्ष्म रूप तेणु यही एकादश अध्याय काल निरूपण कर भौतिक जगत में प्रभुपाद महाराज कहती भगवद गीत पांचटी विषय रही काल रही कर्म रही जीव रही प्रकृति रही भगवान ईश्वर रूप से समस्त नियंत्रण कर पांचटी तत्व भौतिक जगत रही तेणु ये काल हूँ भगवान रूप बोली कह चल भगवान गोटे रूप हूँ काल ये भौतिक जगत में काल रूप से सबकि भगवान समस्त सबकि हरण कर काल ତେଣୁ ଏଇ କାଳ ଆମେ ଯେଉଁ ସମୟ ମାପୁଛେ, ଆମେ ସେକେଣ୍ଡ ଆମର ଅନ୍ତିମ ସମୟ ଆମେ ଦେଖୁଛେ ସେକେଣ୍ଡ କେତେ ସେକେଣ୍ଡ ହେଲା, ଏକ କହିଲେ ଗୋଟେ ସେକେଣ୍ଡ ହେଇଯାଉଛି, କିନ୍ତୁ ତାକୁ ମଧ୍ୟ ଆହୁରି କ୍ଷୁଦ୍ର କରାଯାଇପାରିବ। ଆମର ବୈଦିକ ଶାସ୍ତ୍ରରେ ସେ କାଳର ପରିମାଣ ବର୍ଣ୍ଣନା କରାଯାଉଛି। ପରମାଣୁ, ଇଏ ଗୋଟିଏ ପରମାଣୁ ଏଭଳି ବସ୍ତୁ ଯେ କି ତାଠାରୁ ଆଉ କିଛି ଚରମ ତତ୍ତ୍ୱ ଆଉ ତାପରେ ଆଉ କିଛି ତତ୍ତ୍ୱ ନାହିଁ, ତାକୁ ଆଉ ଡିଭାଇଡ଼ କରିହେବ ନାହିଁ, ବିଭାଜନ କରିହେବ ନାହିଁ, ସେ ହେଉଛି ଅନ୍ତିମ ତତ୍ତ୍ୱ। ଭୌତିକ ଜଗତର ଅନ୍ତିମ ତତ୍ତ୍ୱ ହେଉଛି ସେହି ପରମାଣୁ, ତେଣୁ ଆଟମ୍ ବୋଲି କୁହାଯାଉଛି। ଆଟମ୍ ବମ୍ ଯେଉଁ ହୋଇଛି, ଆଟମ୍ ବମ୍ ପଡ଼ିକରି ଜାପାନରେ 1945 ଜାପାନରେ ଆଟମ୍ ବମ୍ ପଡ଼ିଥିଲା, ଏ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ତାର ପ୍ରତିକ୍ରିୟା ଭୋଗ କରୁଛନ୍ତି। ଅନେକ ବର୍ଷ ପରେ ପାଖାପାଖି କେତେ 70 ପାଖାପାଖି ବର୍ଷ ପରେ ମଧ୍ୟ 71 ବର୍ଷ ପରେ ମଧ୍ୟ ଲୋକମାନେ ସେହି ପରମାଣୁର ଯେଉଁ ବୋମା ପଡ଼ିଥିଲା ସେ ପରମାଣୁ ବୋମାର ଫଳ ବର୍ତ୍ତମାନ ବିଭିନ୍ନ ପ୍ରକାର ତାଙ୍କର ଶରୀରରେ ବିଭିନ୍ନ ପ୍ରକାର ବିକାର ଆସୁଛି, ସେ ପରମାଣୁ ବୋମାର ଫଳ ହିସାବରେ କୁହାହେଉଛି। ଏତେ ଭୟଙ୍କର ପରମାଣୁ ବୋମା, ତେଣୁ ବର୍ତ୍ତମାନ ଭୌତିକ ଜଗତରେ ଏଇଭଳି ଭାବରେ ପରମାଣୁ ବୋମା ଏତେ ରହିଛି ଯେ ଭୌତିକ ଜଗତକୁ ଅନେକ ବାର ଧ୍ୱଂସ କରିଦେବ। ଦୋଷ ପାଇଁ ବର୍ତ୍ତମାନ ପୃଥିବୀରେ ସମସ୍ତେ ବ୍ୟସ୍ତ ହେଇକି, ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ, ସବୁ ଧ୍ୱଂସ କରିଦେବେ। କିନ୍ତୁ ଭଗବାନ ଏ ଯେଉଁ କାଳ ବା ସମୟ ନିର୍ଣ୍ଣୟ କରିଛନ୍ତି, ସମୟ ଏଠି ରଖିଛନ୍ତି, ଏ ସମୟ ଦ୍ୱାରା ସମସ୍ତେ ନିୟନ୍ତ୍ରିତ ହେବେ, କେହି ସମୟର ଅତିକ୍ରାନ୍ତ କରିପାରିବେ ନାହିଁ। ଯେଉଁମାନେ ଭଗବାନଙ୍କ ଶରଣରେ ନ ଆସିବେ, ଭଗବାନ ଏଇ ସମୟ ରୂପରେ ଏଇ କାଳ ରୂପରେ ତାଙ୍କୁ ତାଙ୍କର ସବୁକିଛି ନଷ୍ଟ କରିଦେବେ, ହରଣ କରିନେବେ। ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା ଯେ ମୃତ୍ୟୁ ସର୍ବହରସାହମ, ମୃତ୍ୟୁ ରୂପରେ ମୁଁ ସମସ୍ତଙ୍କର ସବୁକିଛି ହରଣ କରିନିଏ, କାରଣ ସେମାନେ ଭଗବାନଙ୍କର ଶରଣରେ ଯାଉନାହାନ୍ତି। ତେଣୁକରି ଏ ଭୌତିକ ଜଗତରେ ଏ କାଳର ବ୍ୟବସ୍ଥା ଭଗବାନ କରିଛନ୍ତି, କିନ୍ତୁ ଚିତ୍ ଜଗତରେ ଏ କାଳର ବ୍ୟବସ୍ଥା ନାହିଁ। କାହିଁକି ନା ସେମାନେ ସମସ୍ତେ ଭଗବାନଙ୍କ ଶରଣରେ ଅଛନ୍ତି, ଭଗବାନଙ୍କ ସେବାରେ ଅଛନ୍ତି, ତେଣୁ ତାଙ୍କର କାଳ କିଛି କ୍ଷତି କରିପାରେନି। ସେଠି କାଳ ନାହିଁ, ସେଠି ନିତ୍ୟ ବର୍ତ୍ତମାନ କାଳ। ଏଠି କାଳକୁ ତିନି ଭାଗରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ଅତୀତ କାଳ, ଗୋଟେ ହେଉଛି ବର୍ତ୍ତମାନ କାଳ, ଏବଂ ଆଉ ଗୋଟେ ହେଉଛି ଭବିଷ୍ୟତ କାଳ। ବର୍ତ୍ତମାନ ଯେଉଁ ସମୟଟା ଆସିଲା, ସାଙ୍ଗେ ସାଙ୍ଗେ କାଳର ପ୍ରଭାବରେ ସେ ସମୟଟି ଚାଲିଯାଉଛି, ଅତୀତ ହୋଇଯାଉଛି, ପୁଣି ଯେଉଁଟା ଭବିଷ୍ୟତ ଥିଲା ସେ ବର୍ତ୍ତମାନ ବର୍ତ୍ତମାନ ହୋଇଯାଉଛି, ପୁଣି ସେଇଟା କିଛି ସମୟ ପରେ ଅତୀତରେ ପରିଣତ ହେଉଛି। ଏଇଭଳି ଭାବରେ ସମୟର ପରିବର୍ତ୍ତନ ଚାଲିଛି, ସମୟ କାହାକୁ ଅପେକ୍ଷା କରେ ନାହିଁ ବୋଲି କୁହାଯାଉଛି। ଟାଇମ୍ ଆଣ୍ଡ୍ ଟାଇଡ୍ ୱେଟ୍ ଫର୍ ନନ୍, ସମୟ ଏବଂ ସ୍ରୋତ ଏ କାହାକୁ ଅପେକ୍ଷା କରେ ନାହିଁ। ଆମର ଚାଣକ୍ୟ ପଣ୍ଡିତ କହୁଛନ୍ତି, ଆମେ କୋଟିଏ ସ୍ୱର୍ଣ୍ଣମୁଦ୍ରା ଦେଲେ ମଧ୍ୟ ଆମେ ସମୟଟାକୁ, ଯେଉଁ ବିତି ଯାଇଥିବା ସମୟକୁ ଗୋଟିଏ କ୍ଷଣ ମଧ୍ୟ ଆମେ ଫେରାଇ ପାରିବା ନାହିଁ। ସମୟ ଏତେ ମୂଲ୍ୟବାନ, କିନ୍ତୁ ଲୋକମାନେ ସେ ସମୟର ମୂଲ୍ୟ ବୁଝିପାରୁନାହାନ୍ତି, ସେ ସମୟଟାକୁ ସେମାନେ ନଷ୍ଟ କରିଦେଉଛନ୍ତି, ଟାଇମ୍ ପାସ୍ କରୁଛନ୍ତି। ସମୟ ଯାଉନି, ତାକୁ କେମିତି ପାସ୍ କରିବା, ନା ଏଇ ପେପର୍ ପଢ଼ ବା ବାଦାମ ଚୋବେଇକିରି ସମୟ ନଷ୍ଟ କର। ଲୋକମାନେ ଏଇଭଳି ଭାବରେ ଦେଖିବେ, ଅଧିକାଂଶ ସମୟରେ ଚାସ୍ ଖେଳି, ପୋଷାକ ଖେଳି ସବୁ ସମୟକୁ ନଷ୍ଟ କରୁଛନ୍ତି, କିନ୍ତୁ ସମୟ କେତେ ମୂଲ୍ୟବାନ। ଆମର ଭାଗବତମରେ କୁହାଯାଇଛି ଯେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ, ଆୟୁ ହରତି ବୈ ପୁଂସାମ ଉଦନ୍ୟସ୍ତଙ୍କ ଜନ୍ମସୌ ତତ୍ସର୍ଥେ ଯତ୍ କ୍ଷଣ ନିହିତ ଉତ୍ତମ ଶ୍ଳୋକ ବାର୍ତ୍ତୟା। ଆୟୁଷ ସୂର୍ଯ୍ୟଙ୍କର ଉଦୟରେ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, ଗୋଟେ ଦିନ ବିତିଯାଉଛି ତାଙ୍କର। ଏଇଭଳି ଭାବରେ ଦିନ, ମାସ, ବର୍ଷ ଏଇଭଳି ଭାବରେ ତାଙ୍କର ଯେତେବେଳେ 100 ବର୍ଷ ହୋଇଯାଉଛି ବା 70 ବର୍ଷ 80 ବର୍ଷ ସେ ମୃତ୍ୟୁବରଣ କରୁଛନ୍ତି, ତାଙ୍କର ଆୟୁଷ ହରଣ ହୋଇଯାଉଛି। କିନ୍ତୁ ଯେଉଁମାନେ ତତ୍ସର୍ତ୍ତେ ଯତ୍ କ୍ଷଣ ନିହିତ, କିନ୍ତୁ ସେମାନଙ୍କର ସମୟ ହରଣ କରିପାରୁନାହାନ୍ତି ସୂର୍ଯ୍ୟଦେବ, ତତ୍ସର୍ତ୍ତେ ଯତ୍ କ୍ଷଣ ନିହିତ, ଯେଉଁ ଗୋଟିଏ କ୍ଷଣ ମଧ୍ୟ ଯଦି ଉତ୍ତମ ଶ୍ଳୋକ ବାର୍ତ୍ତୟା, ଭଗବାନ ଉତ୍ତମ ଶ୍ଳୋକ, ଭଗବାନଙ୍କର ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ, ଅତ୍ୟନ୍ତ ଯଶ ଭଗବାନଙ୍କର ରହିଛି, ବହୁତ ସୁନ୍ଦର ଯଶ ରହିଛି, ସୁନ୍ଦର ଶ୍ଳୋକ ମାଧ୍ୟମରେ ସେ କୀର୍ତ୍ତିତ ହୁଅନ୍ତି ଭଗବାନ ଉତ୍ତମ ଶ୍ଳୋକଙ୍କର ବିଷୟରେ ଯଦି କିଛି ସମୟ ସେ ବିତେଇଲେ ଭଗବାନ କଥାରେ ଶ୍ରବଣରେ ବା କୀର୍ତ୍ତନରେ ବା ସ୍ମରଣରେ ବା ଭଗବାନଙ୍କର ଅର୍ଚ୍ଚନା ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଏସବୁ ଯାହା ଅଛି ଭଗବାନଙ୍କର ଭକ୍ତି ଯୋଗ ରହିଛି ଏଥିରେ ଗୋଟିଏ କ୍ଷଣ ମଧ୍ୟ ସେମାନେ ବିତେଇଲେ ତାହେଲେ ଆୟୁଷ ସୂର୍ଯ୍ୟ ତାଙ୍କର ଆୟୁଷ ହରଣ କରିପାରନ୍ତି ନାହିଁ। ତେଣୁ ଭଗବତ ଗୀତାରେ ଭଗବାନ ଯେତେବେଳେ ଅର୍ଜୁନ ଦେଖିଲେ ବିଭିନ୍ନ ଭଗବାନଙ୍କର ଏକାଦଶ ଅଧ୍ୟାୟରେ ଭଗବାନଙ୍କର ବିଶ୍ୱରୂପ ଦେଖୁଛନ୍ତି ସେ ଭୟ କରିଯାଉଛନ୍ତି। ଅନ୍ତିମରେ ସେ କହୁଛନ୍ତି ହେ ପ୍ରଭୁ ଆପଣ କିଏ ଆଖ୍ୟାୟ ମେ କୋ ଭଗବାନ ଉଗ୍ର ରୂପ ନମସ୍ତେ ତୁ ଦେବ ବର ପ୍ରସିଦ୍ଧ ବିଜ୍ଞାନ୍ତ ଇଚ୍ଛାମି ଭଗବନ୍ତ ମାର୍ଯ୍ୟମ ନହିଁ ପ୍ରଜାନାମି ତବ ପ୍ରଭୃତି। ପ୍ରଭୁ ଆପଣ କିଏ ଏଭଳି ଧ୍ୱଂସ କରୁଛନ୍ତି ଆପଣ କିଏ ମୁଁ ଜାଣିପାରୁନି ଆପଣ କିଏ। ତେଣୁ ଭଗବାନ ତାର ପ୍ରଶ୍ନର ଉତ୍ତରରେ କହୁଛନ୍ତି ହେ ଅର୍ଜୁନ କାଳସ୍ମି ଲୋକକ୍ଷୟ ପ୍ରଭୃତ ଲୋକାନ୍ ସମାହର୍ତ୍ତ ଇହ ପ୍ରଭୃତ ରୀତି ବିଦ୍ୱାନ ନ ଭବିଷ୍ୟନ୍ତି ସର୍ବେ ଯିଏ ଅବସ୍ଥିତ ପ୍ରତିନିଗେଶ ଯୋଦ୍ଧା। ହେ ଅର୍ଜୁନ ମୁଁ କାଳ ରୂପରେ ବର୍ତ୍ତମାନ ଏଠି ଉପସ୍ଥିତ ହୋଇଛି ସମସ୍ତଙ୍କୁ ମୁଁ ଧ୍ୱଂସ କରିଦେବି କିନ୍ତୁ ରୀତି ବିଦ୍ୱାନ ତମେମାନେ ଯିଏକି ମୋର ଆଶ୍ରୟରେ ଅଛ ତମକୁ ମୁଁ ନଷ୍ଟ କରିପାରିବି ନାହିଁ ତମେ ନଷ୍ଟ ହେବ ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି କାଳ ତାଙ୍କର କିଛି କ୍ଷତି କରିପାରନ୍ତି ନାହିଁ ବରଂ କାଳକୁ ସେମାନେ ଜୟ କରିଯାଆନ୍ତି। ଯେମିତି ଧ୍ରୁବ ମହାରାଜ ଯେତେବେଳେ ଛୋଟ ପିଲା ଥିଲେ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ଛୋଟ ପିଲା ଥିଲେ ତାଙ୍କର ପିତା ଉତ୍ତାନପାତ ଏଇ ତାଙ୍କ ବିଷୟରେ ଆସିବ ଚତୁର୍ଥ ସ୍କନ୍ଧରେ ଆସିବ ତାଙ୍କ କଥା ଉତ୍ତାନପାତ ଏବଂ ପ୍ରିୟବ୍ରତଙ୍କ ବିଷୟରେ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ ଉତ୍ତାନପାତଙ୍କ ବିଷୟରେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯିବ ତୃତୀୟ ସ୍କନ୍ଧରେ ଏହି ସ୍କନ୍ଧ ଯେଉଁ ଆମେ ଶୁଣୁଛେ ଏହି ସ୍କନ୍ଧରେ ମନୁଙ୍କର ସ୍ୱୟଂଭୂମାନଙ୍କର ତିନି କନ୍ୟା ଆକୁତି ଦେବହୂତି ଏବଂ ପ୍ରସୂତି ତିନି କନ୍ୟାଙ୍କ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଏହି ସ୍ୱୟଂଭୂମାନଙ୍କ ବିଷୟରେ ତାଙ୍କର ବଂଶବଳୀ ଇତ୍ୟାଦି ପ୍ରାୟ ନବମ ସ୍କନ୍ଧ ପର୍ଯ୍ୟନ୍ତ ଚାଲିଛି ତାଙ୍କ ବିଷୟରେ। ତେଣୁ ଏଇଠି କୁହାଯିବ ଯେ ପ୍ରିୟବ୍ରତଙ୍କର ଉତ୍ତାନପାଦଙ୍କର ପୁତ୍ର ଦୁଇ ପତ୍ନୀ ଥିଲେ ସୁରୁଚି ଏବଂ ସୁନୀତି। ସୁନୀତିଙ୍କର ପୁତ୍ର ଧ୍ରୁବ ସେ ଥରେ ତାଙ୍କର ପିତା ଉତ୍ତାନପାଦଙ୍କର କୋଳରେ ବସିବା ପାଇଁ ଚାହିଁଲେ ଉତ୍ତାନପାଦ ପିତା ତାଙ୍କର ରାଜସିଂହାସନରେ ବସିଥିଲେ ତାଙ୍କର କୋଳରେ ତାଙ୍କର ସାନ ଭାଇ ଉତ୍ତମ ବସିଥିଲା। ତେଣୁ ଧ୍ରୁବଙ୍କର ଇଚ୍ଛା ହେଲା ସେଠିକି ପିତାଙ୍କ କୋଳରେ ବସିବେ କିନ୍ତୁ ତାଙ୍କର ଯେ ଥିଲେ ବିମାତା ସୁରୁଚି ସେ ବହୁତ ତିରସ୍କାର କଲେ ତାଙ୍କୁ ବହୁତ ଅପମାନ ସୂଚକ କଥା କହିଲେ କହିଲେ ତୁମେ ଏ ଜୀବନରେ ବସିପାରିବ ନାହିଁ ପିତାଙ୍କ କୋଳରେ ନା କାହିଁକି ସେ ମୁଁ ତାଙ୍କର ପୁତ୍ର ସେ ମୋର ପିତା ନା ପିତା ହେଲେ କ'ଣ ହେବ ତୁମେ ମୋର ଗର୍ଭରେ ଆସିନ ତୁମେ ଅନ୍ୟ ସ୍ତ୍ରୀର ଗର୍ଭରେ ଆସିଛ ତେଣୁ ତୁମେ ଭଗବାନଙ୍କର ଆରାଧନା କର ଆରାଧନା ଯଦି ମୋର ଯଦି ଇଚ୍ଛା ଅଛି ନୃପାସନ ଯଦି ନୃପ ଆସନ ବା ପିତାଙ୍କର ଆସନ ବସିବା ପାଇଁ ଚାହୁଁଛ ତାହେଲେ ଭଗବାନଙ୍କୁ ଆରାଧନା କର ତୁମେ ଏ ଜୀବନରେ ବସିପାରିବ ନାହିଁ। ଗର୍ଭିତ୍ୱମ ସାଧବ ଆତ୍ମାନମ୍ ତପସ୍ୟା ଆରାଧ୍ୟ ପୁରୁଷ ତଥୈବାନ ଗ୍ରହଣମେ ଗର୍ଭିତ୍ୱମ ସାଧବ ଆତ୍ମାନମ୍ ଯଦି ଇଚ୍ଛା ଅଛି ନୃପାସନ ତୁମେ ଏ ଜୀବନରେ ତୁମେ ପିତାଙ୍କ କୋଳରେ ବସିପାରିବ ନାହିଁ ତୁମେ ଭଗବାନଙ୍କୁ ଆରାଧନା କରିବ ଏ ଶରୀର ତ୍ୟାଗ କରିବ ମୋର ଗର୍ଭରେ ଆସିବ ତାହେଲେ ତୁମେ ପିତାଙ୍କ କୋଳରେ ବସିପାରିବ। ଏଇଭଳି ଯେତେବେଳେ ଅପମାନ ସୂଚକ କଥା ଶୁଣିଲେ ଧ୍ରୁବ ମହାରାଜ ବହୁତ କ୍ରୋଧ ଆସିଲା ତାଙ୍କର କ୍ଷତ୍ରିୟ ପିଲା ପାଞ୍ଚ ବର୍ଷର ବାଳକ ବହୁତ କ୍ରୋଧ ଆସିଲା ମାଆଙ୍କ ପାଖକୁ ଗଲେ ମା ଏ ସୁନୀତି ସେ ଯେତେବେଳେ ଶୁଣିଲେ ଏଇଭଳି ଭାବରେ ତେଣୁ ସିଏ ସୁନୀତି ଠିକ ଭାବରେ ନୀତି ସେ ପାଳନ କରନ୍ତି ସୁନୀତି ତାଙ୍କ ନାଁ ତେଣୁ ସେ କହିଲେ ପ୍ରକୃତରେ ପୁତ୍ର ତୁମର ବିମାତା ଯାହା କହିଲେ ଯଦିଓ ସେ ତୁମକୁ ଦ୍ୱେଷ କରି କହିଛନ୍ତି କିନ୍ତୁ ସେ ଯାହା କହିଛନ୍ତି କିଛି ଭୁଲ କହିନାହାନ୍ତି ସେ ଭଗବାନଙ୍କର ଆରାଧନା କଲେ ସମସ୍ତଙ୍କର ସବୁ ମନମାଂସା ପୂରଣ ହୋଇପାରିବ। ତେଣୁ ମାଆଙ୍କ କଥାରେ ସେ ଯେତେବେଳେ ଯାଉଥିଲେ ଜଙ୍ଗଲକୁ ଭଗବାନଙ୍କର ଆରାଧନା କରିବା ପାଇଁ ସେ ସମୟରେ ନାରଦ ମୁନି ତାଙ୍କୁ ଉପଦେଶ ଦେଇଛନ୍ତି ଜ୍ଞାନ ଉପଦେଶ ଦେଇଛନ୍ତି ଯେଉଁଫଳରେ କି ସେ ଛଅ ମାସ ଭିତରେ ଭଗବାନଙ୍କୁ ଦର୍ଶନ କଲେ ଏବଂ ଭଗବାନ ଦର୍ଶନ କରି ଭଗବାନ ତାଙ୍କୁ ଧ୍ରୁବ ଲୋକ ପ୍ରଦାନ କରିଛନ୍ତି ଯାହାକି ତାଙ୍କର ପିତା ଉତ୍ତାନପାଦଙ୍କ ଠାରୁ ମଧ୍ୟ ଆହୁରି ଅଧିକ ଉତ୍ତାନପାଦଙ୍କର ପିତା ସ୍ୱୟଂଭୁବ ମାନଙ୍କଠାରୁ ମଧ୍ୟ ଆହୁରି ଅଧିକ ଏବଂ ସ୍ୱୟଂଭୁବ ମାନଙ୍କର ପିତା ବ୍ରହ୍ମାଙ୍କ ଠାରୁ ମଧ୍ୟ ଆହୁରି ବିରାଟ ବଡ଼ ରାଜ୍ୟ ପ୍ରଦାନ କରିଛନ୍ତି ଧ୍ରୁବଲୋକ। ତେଣୁ ଅନ୍ତିମରେ ଆମର କହିବା କଥା ସେ ମୃତ୍ୟୁକୁ କେମିତି ଜୟ କରିଥିଲେ, ଭଗବାନ ସେ ଦର୍ଶନ କଲେ ମୃତ୍ୟୁକୁ ଜୟ କରିଗଲେ। ଅନ୍ତିମରେ ଯେତେବେଳେ ତାଙ୍କ ପାଇଁ 36,000 ବର୍ଷ କାଳ ରାଜ୍ୟ ଶାସନ କଲା ପରେ ଯେତେବେଳେ ତାଙ୍କ ପାଇଁ ସେ ରାଜ୍ୟକୁ ତାଙ୍କର ପୁତ୍ର ଉତ୍କଳଙ୍କୁ ପ୍ରଦାନ କରି ଯେତେବେଳେ ସେ ଯାଇଛନ୍ତି ସନ୍ନ୍ୟାସ ନେଇକି ଯାଇଛନ୍ତି ଏବଂ ସେଇଠି ସେ ହରିଦ୍ୱାରରେ ଭଗବାନଙ୍କର ଆରାଧନା କରୁଥିଲେ, ସେହି ସମୟରେ ତାଙ୍କର ଆସି ପହଞ୍ଚିଲା ବୈକୁଣ୍ଠ ଲୋକର ବିମାନଟା ଆସି ପହଞ୍ଚିଲା ଏବଂ ନନ୍ଦ ସୁନନ୍ଦ ଆଜି ପାର୍ଷଦମାନେ ଆସି ତାଙ୍କୁ ପାଛୋଟି ନେଉଛନ୍ତି, ପ୍ରଭୁ ଆପଣ ଆସନ୍ତୁ ଆପଣଙ୍କର ବୈକୁଣ୍ଠ ଲୋକକୁ ଯିବେ, ଭଗବାନ ଆପଣଙ୍କ ପାଇଁ ବୈକୁଣ୍ଠ ଲୋକ ତିଆରି କରିଛନ୍ତି ଧ୍ରୁବ ଲୋକ। ତେଣୁ ସିଏ ଯେତେବେଳେ ଯିବା ପାଇଁ ଚାହୁଁଛନ୍ତି ସେହି ସମୟରେ ଜଣେ ବ୍ୟକ୍ତି ଆସି ପହଞ୍ଚିଗଲେ, କହିଲେ ଏ ପ୍ରଭୁ ଆପଣ ଯେଉଁ ଯାଉଛନ୍ତି ଏ ଭୌତିକ ଜଗତରେ ଯେଉଁ ଜନ୍ମ ହେଇଛନ୍ତି ମାନେ କ'ଣ କହନ୍ତି ସେଇଟା ମାନବ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ ଯେଉଁ କଥାରେ ଅଛି। ତେଣୁ ଆପଣ ଏ ମୃତ୍ୟୁ ଲୋକରେ ଆସିଛନ୍ତି, ଆପଣ ଏ ମୃତ୍ୟୁ ଲୋକ ପାର ହେଇକି ପଳେଇବେ, ତେଣୁ ଆପଣ ମୋତେ ସ୍ୱୀକାର କରନ୍ତୁ। ନା ଆପଣ କିଏ, ନା ମୁଁ ହେଉଛି ମୃତ୍ୟୁ, ନା ଠିକ ଅଛି ତ ମୋତେ ସ୍ୱୀକାର କର। ତେଣୁ ମୃତ୍ୟୁ କ'ଣ କଲେ, ଯେତେବେଳେ ମୁଣ୍ଡ ନୁଆଁଇ ଦେଲେ ଧ୍ରୁବ ମହାରାଜ ତାଙ୍କର ମସ୍ତକ ଉପରେ ପାଦ ରଖି ସେ ବୈକୁଣ୍ଠ ଲୋକକୁ ଯିବା ପାଇଁ ସେ ବିମାନକୁ ଆରୋହଣ କରି ଚାଲିଗଲେ। ମୃତ୍ୟୁ ମୂର୍ଦ୍ଧ୍ନି ପଦଂ ଦତ୍ତ୍ୱା ଆରୁହ୍ୟା ଧୂତ ଗୃହମ୍। ମୃତ୍ୟୁର ମୁଣ୍ଡ ଉପରେ ପାଦ ଦେଇକରି ସେ ପଳେଇଲେ, ତାର ଅନ୍ୟ ଅର୍ଥରେ ସେ ମୃତ୍ୟୁକୁ ଜୟ କରିଗଲେ। ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ତାଙ୍କର କାଳ କିଛି ପ୍ରଭାବିତ କରିପାରିବନି ତାଙ୍କୁ, ସେମାନେ କାଳକୁ ଜୟ କରିଯିବେ। ଏବଂ ଭୌତିକ ଜଗତରେ ବିଶେଷ ଭାବରେ ମାନବ ଜନ୍ମର ଉଦ୍ଦେଶ୍ୟ ହେଉଛି ଏଇ ମୃତ୍ୟୁକୁ ଜୟ କରିବା ବା ଏଇ କାଳକୁ ଜୟ କରିବା। ସେଥିପାଇଁ ଭଗବତ ଗୀତା ଅଷ୍ଟମଧ୍ୟାୟରେ ଭଗବାନ କହୁଛନ୍ତି, ମାମୁଁ ପ୍ରତ୍ୟେ ପୁନର୍ଜନ୍ମ ଦୁଃଖାଳୟ ମଶାଶ୍ୱତମ ନା ପ୍ରମତି ମହାତ୍ମାଣମ ସଂସିଦ୍ଧିଂ ପରମାଙ୍ଗତା। ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି ମନୁଷ୍ୟ ଜୀବନର, ଯେ ଯଦି ସେ ଭଗବାନଙ୍କ ଶରଣରେ ଗଲେ ତାହେଲେ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିବ ନାହିଁ। ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ଆଉ ଏ ଭୌତିକ ଜଗତ ଯାହାକି ଦୁଃଖାଳୟ ମଶାଶ୍ୱତମ, ଏଠି ସବୁବେଳେ ଦୁଃଖ ସବୁ ବିଭିନ୍ନ ପ୍ରକାର ଦୁଃଖ ରହିଛି ଏବଂ ଜଣେ ଚାହିଁଲେ ମଧ୍ୟ ସବୁବେଳେ ଦୁଃଖରେ ରହିବା ପାଇଁ ସେ ରହିପାରିବ ନାହିଁ, କାହିଁକି ଇଏ ହେଉଛି ଅଶାଶ୍ୱତମ, ଇଏ ନଷ୍ଟ ହୋଇଯିବ, କିଛି କାଳ ରହିବ ପୁଣି ଅନ୍ତିମରେ ଧ୍ୱଂସ ହୋଇଯିବ। ତେଣୁ ସେମାନେ ମହାତ୍ମାରେ ପରିଣତ ହେବେ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ମହାତ୍ମାରେ ପରିଣତ ହେବେ। ତେଣୁ ସେ କାହିଁକି ଭୌତିକ ଜଗତକୁ ଆସିବେ, ସେମାନେ ମୃତ୍ୟୁକୁ ଜୟ କରିଯିବେ, ସେମାନେ ମୋର ଧାମକୁ ଯିବେ। ଏଇଭଳି ଭାବରେ ଭଗବତ ଗୀତା ଅଷ୍ଟମଧ୍ୟାୟରେ ଭଗବାନ କହିଛନ୍ତି। ତେଣୁ ଏଇ ଯେଉଁ ଆଟମ୍ ଯେଉଁ ଅଣୁ ରହିଛି, ପରମାଣୁ ଯାହାକୁ କୁହାଯାଉଛି, ଏ ପରମାଣୁ ହେଉଛି ସବୁଠାରୁ ଅନ୍ତିମ ତତ୍ତ୍ୱ ଭୌତିକ ଜଗତରେ, ସବୁଠାରୁ ଅନ୍ତିମ ଯେଉଁ ସବୁ ତତ୍ତ୍ୱକୁ ଯେଉଁ ଯେତେ ପୃଥିବୀଠୁ ଆରମ୍ଭ କରି ଆମେ ଯେତେବେଳେ ସୃଷ୍ଟି ହେଉଛି ଏଇ ଅଣୁରୁ ସୃଷ୍ଟି ହେଉଛି, ଏଇ ଅଣୁ ହେଉଛି ସବୁଠାରୁ ଅନ୍ତିମ ତତ୍ତ୍ୱ, ଏଇଟାକୁ ବିସ୍ତାର କରାଯାଉଛି ପୃଥିବୀ ପର୍ଯ୍ୟନ୍ତ ଆସି ପହଞ୍ଚି। ତେଣୁ ପୃଥିବୀରେ ବିଭିନ୍ନ ପ୍ରକାର ଅଣୁ ରହିଛି, ପୃଥିବୀକୁ ଯେତେ ଅଣୁ ରହିଛି ସବୁ ଆମେ ଗଣିପାରିବା ନାହିଁ କେତେ ଅଣୁ ଅଛି ପୃଥିବୀରେ। ସେଇଭଳି ଭାବେ ପୃଥିବୀଠାରୁ ଅଧିକ ଅଣୁ ରହିଛି ଯେଉଁ ଆକାଶ ବା ସୂର୍ଯ୍ୟ ଲୋକରେ, ପୃଥିବୀଠାରୁ ଅଧିକ ଅଣୁ ରହିଛି ଏବଂ ସୂର୍ଯ୍ୟ ଲୋକଠାରୁ ଅଧିକ ଅଣୁ ରହିଛି, ସୂର୍ଯ୍ୟ ଲୋକଠାରୁ ନା ବୋଧେ ଭାଗବତ ବର୍ଣ୍ଣନା କରାଯାଇଛି 10:14 ଏ କଥା ରହିଛି ଯେ କିଏ ଗଣିପାରିବ ଯେଉଁ ଅଣୁ ଅଛି। ଏ ଅଣୁ ହେଉଛି ଏଭଳି ପଦାର୍ଥ ଯାହାକୁ କୁହାଯାଏ ପରମାଣୁ, ଯାହାକୁ କୁହାଯାଉଛି ପରମାଣୁ, ସେ ପରମାଣୁ ହେଉଛି ଚରମ ପଦାର୍ଥ, ସେ ଅମିଶ୍ରିତ, କାହା ସହିତ ମିଶିବ ନାହିଁ, ସେ ସବୁବେଳେ ତାର ଇଣ୍ଡିଭିଜୁଆଲ ଆଇଡେଣ୍ଟିଟି ରହିବ, ସବୁବେଳେ ପାଇଁ ସେ କାହାକୁ ମିଶିକିରି ଏକ ହେଇଯିବନି, ଅନ୍ୟ ସହିତ ମିଶିକିରି ଏକ ହେଇଯିବ ନାହିଁ। ତାର ଯେଉଁ ରହିଛି ଆଇଡେଣ୍ଟିଟି, ତାର ଯେଉଁ ବ୍ୟକ୍ତିତ୍ୱ ରହିଛି, ସତ୍ତା ରହିଛି, ସବୁବେଳେ ପାଇଁ ରହିବ, ସେଥିପାଇଁ ଏ ଚରମ ପଦାର୍ଥ ବୋଲି କୁହାଯାଉଛି। ତେଣୁ ଏ ଭୌତିକ ଜଗତରେ ଯେତେ ଅଣୁ ଅଛି ସେ ଅଣୁକୁ ଯଦି ଆମେ କେହି ଗଣିପାରିବା ନାହିଁ କେତେ ପ୍ରକାର ଅଣୁ ଅଛି, ଭାଗବତ 10:14 ବ୍ରହ୍ମା ତାଙ୍କର ସ୍ତୁତିରେ ସେ କଥା କହୁଛନ୍ତି, ଏ ପ୍ରଭୁ ହୁଏତ ଲୋକମାନେ ଗଣିଦେଇପାରନ୍ତି, ଯେମିତି ବ୍ୟକ୍ତି ଅଛନ୍ତି ବହୁତ ଉନ୍ନତ, ଯେମିତି ଶିବଜୀ ବା ବଳରାମ ବା ଶଙ୍କର୍ଷଣ, ଏମାନେ ସବୁ ପୃଥିବୀରେ କେତେ ଅଣୁ ଅଛି ଗଣିଦେଇପାରିବେ, କିନ୍ତୁ ପୃଥିବୀର ଯେତେ ଅଣୁ ଅଛି ତାଠାରୁ ଅଧିକ ଅଣୁ ରହିଛି କେଉଁଟା, ନା ଗୁଣାତ୍ମନାସ୍ତେ ବି ଗୁଣାନ୍ ବିମାତୁମ ହିତାବତୀର୍ଣ୍ଣସ୍ୟ କୈଶ୍ରେଶ୍ୟ काले न जैवा विमिता सुकल्पे भूपाशव खे मिहिका द्विभाष भूपाशव भूमि रे केते अणु अछि त गणि हबनी केते टी अणु अछि अंतिम तत्व जो अणु आम देखि परिबा नै परमाणु जो रहिछि परमाणु को आखिर देखि हबनी से छटी अपर वर्णन करा जीव ए गोटे परमाणु तीनोटी परमाणु मिसले त्रसरेणु बोली कह जाउछि एवं छटी परमाणु मिसले जो सौ चार जो आकार रही से आकार को आम देखिपर सूर्य किरण रे जो झरकार जो गोटे अणु भाया चलु से छटा रेणु से देखने आम देखा गोटे रेणु को आम देख परमाणु को आम देखिपर आखिर ये छ गुण है आखिर देख सूक्ष्म प्रकार देखा तेणु से भूपाशव बोली कहुची भूपाशव मान भूमि केते कणा अच्छी कहीं गणीपर ना आठ रु अधिक कणा रही कौती ना खे मान आकाश रे जो जो सूर्य किरण रही किरण केते अणु रही अधिक मैं विष्णु चक्रवर्ती भाषा कही जे सुकल्पे अति निपुण संकर्षणादि भी संकर्षण शिवजी एम अति निपुण व्यक्ति तो भगवत तत्व एम केते भूमि रे केते परमाणु अच्छे से गणिदे पारे एत कोटी एत गणिदे पारे भू परमाणु भूपी विमिता गणिता से गणिपर तथोपि अधिका खे मिहिका हिमकणापि हिमकणा कहले जो आकाश रे केते जो जलकणा रही हिमकणा पृथ्वीटर आहरी अधिक सीटा रही हिमकणा ताकू से गणिदे पारे एवं तथा तथोपि अधिका द्विभाष दिवि सूर्यादिना किरण परमाणु तथापि आठ रु अधिका जलकणा ठीक अधिक हूँ सूर्यंर किरण जो कणा रही अणु रही मापिदेपर एत गोटी रही अणु बोल कि तथापि संकर्षणाद्या जान अद्यापि गायंतो गायंतो सीमान न संकर्षण आदि से मापिदेपारे कि भगवान गुण को मापी पारे ना कारण भगवान गुण को से गान कर शेष एपर्तंत हो वर्णना कर भागवत द्वितीय स्कंद पंचम अध्याय ब्रह्मा कहते पुत्र नारद को ए नारद द्वितीय स्कंद सप्तम अध्याय भगवान विभिन्न अवतार विषय वर्णना कर अंतिम कहते नारद को ए नारद मुंकर कौन लीला वर्णना करी नातम विदा मम मे मुनयो ब्रजास्ते माया बड़स्य पुरुषस्य कुतो बराजे गायन गुणान दशशता नन आदिदेव शेषो अधुना भी समवस्यति नास्य पार हे पुत्र तांकर के अंत पाई पारु नांदी मु कौन कहिबी तांकर लीला नातम विदा मम मे मु मध्य जानि पारु नी तांकर अंत ब्रह्मा जे कि समस्त ज्ञान भगवान प्रदान करसंती कहते मुझे अंत जापार ना मुनय ब्रजास्ते तमें नारद तमें गुण शेष करना शेष जापर ना एवं तुमर अग्रज जे कि चारि कुमार एवं शिवजी से जापार ना गायन गुणान दशशता नन आदिदेव दशशता नन एक हजार मुखरे गोटे मुखर नुह एक हजार मुखरे आदिदेव जे कि अनंतदेव जो कि भूमंडल को सब धारण कर सहस्र फणारे गोटे फणारे सोरिष भाई रही है चारिश कोटी माइल जो विश्व जगत यही रही भगवान संकर्षण देव आदिदेव से भगवान गुण एक हजार मुखर गाण कर शेष अधुना भी समवश्यति नाश पार ए पर्यंत मत से पार ना भगवान गुण तेणु ये जो काल रूप से भगवान जो परमाणु रूप से काल रूप से गति कर चल काल काल ये सूर्यदेव कहते काल प्रतीक ब्रह्म संहित ब्रह्मा कहते जे जच्चक्षु रेश सविता सकल ग्रहणा राजा समस्त सूरमूर्ति रशेष तेजा जस्या घया ब्रह्मति संभूत कालचक्र ये कालचक्र से भ्रमण करुंच भगवान आज्ञा जे कि सूर्यदेव जे कि भगवान चक्षु सदृश चक्षुरेश सविता सकल ग्रहण समस्त ब्रह्मांड भितर से श्रेष्ठ राजा ଅଶେଷ ତେଜ ଅନେକ ତେଜ ରହିଛି ସେଠି ଏବଂ ସେ କାଳ ଚକ୍ର ରୂପରେ ଘୁରି ବୁଲୁଛନ୍ତି ଯଶା ଆଜ୍ଞା ଭଗବାନଙ୍କର ନିର୍ଦ୍ଦେଶରେ ସେ ଯେଉଁ ରହିଛି ତାଙ୍କର ବାଉଣ୍ଡରୀ ରହିଛି ସେ ଉପରେ ସେ କାଳ ଚକ୍ର ଉପରେ ଘୁରି ଚାଲୁଛନ୍ତି ତାଙ୍କର ସୂର୍ଯ୍ୟ ସକାଳ ଉଦୟରେ ସକାଳ ହେଉଛି ଅସ୍ତରେ ସନ୍ଧ୍ୟା ହୋଇଯାଉଛି ଏଭଳି ଭାବରେ ଦିନ ମାସ ବର୍ଷ ବିତିଯାଉଛି କୋଟି କୋଟି ବର୍ଷ ଏଇଭଳି ଭାବରେ ଚାଲିଯାଉଛି କିନ୍ତୁ ମନୁଷ୍ୟ ଜନ୍ମ ଯେଉଁ ହେଇଛି ସେମାନେ କେତେ ବର୍ଷ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବଞ୍ଚୁଛନ୍ତି ତାପରେ ମୃତ୍ୟୁବରଣ କରୁଛନ୍ତି ତେଣୁ ଏଠି ଯେଉଁ କୁହାଯାଉଛି ଯେ ପରମାଣୁଷ ବିଜ୍ଞ ନୁଣାମ ଐକ୍ୟ ଭ୍ରମ ଯଥା ଭ୍ରମ କରୁଛନ୍ତି ସେମାନେ ନୁଣାମ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ ଏଇ ଯେଉଁ ଶରୀର ପ୍ରାପ୍ତ ହୋଇଛନ୍ତି ସେଇ ଭୂମି ତତ୍ତ୍ୱ ବା ପାଞ୍ଚଟି ତତ୍ତ୍ୱ ରହିଛି ଭୂମି ଜଳ ଅଗ୍ନି ବାୟୁ ଆକାଶ ଏଇସବୁର ପରମାଣୁ ନେଇକରି ଏ ଶରୀର ତିଆରି ହେଇଛି ଏ ମାନେ ଆମ ସ୍ଥୂଳ ଶରୀର ତିଆରି ହେଇଛି ପୁଣି ତାଠାରୁ ଆହୁରି ସୂକ୍ଷ୍ମ ହେଉଛି ମନ ବୁଦ୍ଧି ଓ ଅହଙ୍କାର ଏ ତିନୋଟି ତତ୍ତ୍ୱ ନେଇକରି ଆମର ସୂକ୍ଷ୍ମ ଶରୀର ସୃଷ୍ଟି ହେଇଛି ସୂକ୍ଷ୍ମ ଶରୀର ବିଷୟରେ ଲୋକମାନଙ୍କର ଧାରଣା ନାହିଁ ସ୍ଥୂଳ ଶରୀରକୁ ସେମାନେ ଭାବୁଛନ୍ତି ନିଜ ବୋଲି ଐକ୍ୟ ଭ୍ରମ ବୋଲି କୁହାଯାଉଛି ସ୍ଥୂଳ ଶରୀରକୁ ସେମାନେ ଭାବୁଛନ୍ତି ଅକ୍ଷ ସେମାନେ ହେଉଛନ୍ତି ଆଠରୁ ଉର୍ଦ୍ଧ ସେମାନେ ଗୋଟିଏ ମଧ୍ୟ ଆଟମ୍ ସେମାନେ ମଧ୍ୟ ପ୍ରଭୁପାଦ ଆମର ଶ୍ରୀମନ୍ତ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ କହନ୍ତି ଏଇ ଆଟମ୍କୁ ଯଦିଓ ଡିଭାଇଡ୍ କରିହେବ ନାହିଁ ବିଭାଜନ କରିହେବ ନାହିଁ କିନ୍ତୁ ତଥାପି ବୈଜ୍ଞାନିକମାନେ କହିଛନ୍ତି ଯେ ତା ଭିତରେ ଦୁଇଟି ତତ୍ତ୍ୱ ରହିଛି ତିନୋଟି ତତ୍ତ୍ୱ ରହିଛି ଇଲେକ୍ଟ୍ରନ୍ ପ୍ରୋଟନ୍ ଏବଂ ନ୍ୟୁଟ୍ରନ୍ ଏଇ ତିନୋଟି ତତ୍ତ୍ୱ ରହିଛି ବିଲକୁଲ ଆଟମ୍ ଭିତରେ ସେତିକି ତତ୍ତ୍ୱ ରହିଛି କିନ୍ତୁ ଆଉ ଗୋଟେ ତତ୍ତ୍ୱ ରହିଛି ସେଇଟାକୁ ସେମାନେ ଜାଣିପାରୁନାହାନ୍ତି ସେ ତତ୍ତ୍ୱ ଆମର ଶ୍ରୀମନ୍ତ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ କହନ୍ତି ସେ ହେଉଛି ସ୍ପିରିଟନ୍ ସେ ହେଉଛି ଆତ୍ମା ଆତ୍ମା ଥିବାରୁ ସବୁ ଜିନିଷ ରହିପାରୁଛି ଆତ୍ମା ଯଦି ଚାଲିଯାଉଛି ବା ଭଗବାନଙ୍କର ପରମାତ୍ମା ରୂପରେ ଯେଉଁ ରହିଛନ୍ତି ସେ ଯେତେବେଳେ ଚାଲିଯାଉଛନ୍ତି ଏ ବହୁତ ତିଷ୍ଠି ରହିପାରୁନାହିଁ ତେଣୁ ଏଇ ଯେଉଁ ସମୟ ରହିଛି କାଳର ପରିମାଣ ରହିଛି କାଳ ଆଟମ୍ ରୂପରେ ପାଟମ୍ ରୂପରେ ଯେଉଁ ରହିଛି ସେ ସବୁକିଛିକୁ ନଷ୍ଟ କରିଦେଉଛି ଏ ଭୌତିକ ଜଗତରେ ସେ କାଳ ରହିଛି କିନ୍ତୁ ଚିତ୍ ଜଗତରେ ସେ କାଳ ନାହିଁ ସେ ସବୁବେଳେ ନିତ୍ୟ ବର୍ତ୍ତମାନ କାଳ ଏବଂ ଯେଉଁମାନେ ଭଗବାନଙ୍କର ଶରଣରେ ଯାଇଛନ୍ତି ତାଙ୍କୁ ମଧ୍ୟ କାଳ କିଛି ତାଙ୍କର ନଷ୍ଟ କରିପାରିବ ନାହିଁ ଭାଗବତମର ତୃତୀୟ ସ୍କନ୍ଧରେ କପିଳଦେବ ମା ଦେବଭୂତିକୁ ସେ କଥା କହୁଛନ୍ତି ଯେ ପଚିଶ ଅଧ୍ୟାୟ ଅଠତିରିଶ ଶ୍ଳୋକରେ ସେ କଥା କହୁ ନ କରିଚିତ ମତ୍ପରା ଶାନ୍ତ ରୂପେ ନକ୍ଷନ୍ତି ନୋମିନି ମିଶୋ ଲେଡ଼ି ହେତି ଜେସା ମହଂ ପ୍ରିୟ ଆତ୍ମା ସୁତଶ୍ଚ ସଖା ଗୁରୁ ସୁହୃଦ ଦୈବ ନିଷ୍ଠମ ହେ ମାତ ନ କରିଚିତ କେବେ ହେଲେ ତାଙ୍କର କାଳ ନଷ୍ଟ କରିପାରିବ ନାହିଁ ସମୟ ତାଙ୍କର ତାଙ୍କର କିଛି ନଷ୍ଟ କରିପାରିବ ନାହିଁ କାଳ ଦ୍ୱାରା ତାଙ୍କର କିଛି ନଷ୍ଟ ହେବ ନାହିଁ ମତ୍ପରା ଯେଉଁମାନେ ମତ୍ପରା ଯେଉଁମାନେ ମୋର ଶରଣରେ ଯାଇଛନ୍ତି ବା ମୋତେ ଭଲ ପାଉଛନ୍ତି ସେମାନେ ନକ୍ଷନ୍ତି ତାଙ୍କର କେବେ ନଷ୍ଟ ହେବ ନାହିଁ ନୋମେ ନିମିଷ ଲେଡ଼ି ଏତି ଅନିମିଷା ଏ ଯେଉଁ କାଳ ତାର ପଲକ କେବେ ପଡ଼ୁନାହିଁ ସେ ସବୁବେଳେ ଗଡ଼ି ଚାଲୁଛି ଗତି କରି ଚାଲୁଛି ଯେଉଁ କାଳଚକ୍ର କେବେ ହେଲେ ତାଙ୍କର କିଛି ନଷ୍ଟ କରିପାରିବ ନାହିଁ କେଉଁମାନଙ୍କର ନା ଜେସା ମହଂ ପ୍ରିୟ ଯେଉଁମାନଙ୍କର ମୁଁ ହେଉଛି ପ୍ରିୟ ଯେଉଁମାନଙ୍କର ମୁଁ ହେଉଛି ଆତ୍ମା ଏବଂ ଯେଉଁମାନେ ରାଗାନୁଗ ଭକ୍ତି କରୁଛନ୍ତି ମୋତେ ସିଏ ସୁତ ବୋଲି ଗ୍ରହଣ କରୁଛନ୍ତି ବା ପୁତ୍ର ବୋଲି ଗ୍ରହଣ କରୁଛନ୍ତି କିଏ ମୋର ସଖା ବୋଲି ମୋତେ ଗ୍ରହଣ କରୁଛନ୍ତି କିଏ ମୋତେ ଗୁରୁ ବୋଲି ଗ୍ରହଣ କରୁଛନ୍ତି କିଏ ମୋତେ ସୁହୃଦ ବୋଲି ଗ୍ରହଣ କରୁଛନ୍ତି କିଏ ମୋତେ ଦେବତା ବୋଲି ଗ୍ରହଣ କରୁଛନ୍ତି ଏଇଭଳି ଭାବରେ ଇଷ୍ଟ ମୁଁ ତାଙ୍କର ପ୍ରିୟ ତେଣୁ ମୁଁ ଯାହାଙ୍କର ପ୍ରିୟ ତାଙ୍କର କାଳ କିଛି ନଷ୍ଟ କରିପାରିବ ନାହିଁ ନ କରିଚିତ ମତ୍ପରା ଶାନ୍ତ ରୂପେ ନକ୍ଷନ୍ତି ନୋମେ ନିମିଷ ଲେଡ଼ି ହେତି ଜେସା ମହଂ ପ୍ରିୟ ଆତ୍ମା ସୁତଶ୍ଚ ସଖା ଗୁରୁ ସୁହୃଦ ଦୈବ ମିଷ୍ଟ ତାଙ୍କର କିଛି ନଷ୍ଟ ହେବ ନାହିଁ କାଳ କିଛି କରିପାରିବ ନାହିଁ ତେଣୁ ଯେତେବେଳେ ଅଜାମିଳ ପ୍ରସଙ୍ଗରେ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଅଜାମିଳ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲା କାଳ ତାଙ୍କର ସମୟକୁ ନଷ୍ଟ କରିଦେଇଛି ସମୟ ତାଙ୍କର ମୃତ୍ୟୁ ସମୟ ଆସି ପହଞ୍ଚି ଯାଇଛି ତେଣୁ ଯଦିଓ ସେ ଭଗବାନଙ୍କ ଶରଣରେ ଯାଇଛନ୍ତି କାଳ ତାଙ୍କର କିଛି ନଷ୍ଟ କରିବା କଥା ନୁହଁ କିନ୍ତୁ ତଥାପି ଯେଉଁ କାଳର ଯେଉଁମାନେ ରହିଛନ୍ତି ଯମରାଜଙ୍କର ଦୂତମାନେ ସେମାନେ ଜାଣିପାରୁନାହାନ୍ତି ସେମାନେ ଭାବୁଛନ୍ତି କାଳର କାଳ ଦ୍ୱାରା ନଷ୍ଟ ହୋଇଯାଇଛନ୍ତି ବର୍ତ୍ତମାନ ଆମେ ମୃତ୍ୟୁବରଣ କରିଛନ୍ତି ଆମେ ତାଙ୍କୁ ନେଇଯିବା ଆମ ଲୋକକୁ ନେଇଯିବା ଏଇଭଳି ଭାବରେ ଚିନ୍ତା କରି ଆସୁଛନ୍ତି ଯେ ସେ ଭଗବାନଙ୍କ ଶରଣରେ ଯାଇଛନ୍ତି ଆଉ କାଳ ତାଙ୍କର କିଛି କରିପାରିବ ନାହିଁ ସେ କଥା ସେ ବୁଝିପାରିଲେ ନାହିଁ ଏ ସୂକ୍ଷ୍ମ ଭାବରେ ସବୁ ହେଇଛି, ଏସବୁ ଜିନିଷ ଜାଣିପାରୁନାହାନ୍ତି। ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି, ଧର୍ମର ତତ୍ତ୍ୱ ନିହିତ ଗୁହାୟା ବହୁତ ଗଭୀର ତତ୍ତ୍ୱ ରହିଛି। ତେଣୁ ଯେତେବେଳେ ତାଙ୍କୁ 88 ବର୍ଷ ବୟସ ହେଇଗଲା, ଯମରାଜଙ୍କ ଦୂତମାନେ ଆସି ପହଞ୍ଚିଗଲେ ତାଙ୍କୁ ନେବା ପାଇଁ। 3 ଜଣ ଦୂତ ଆସି ପହଞ୍ଚିଲେ, ସାଧାରଣତଃ 2 ଜଣ ଦୂତ ଆସନ୍ତି, ଆମର ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି 2 ଜଣ ଦୂତ ଆସନ୍ତି, କିନ୍ତୁ ଏଠି 3 ଜଣ ଦୂତ ଆସିଛନ୍ତି ଯମରାଜଙ୍କ ଦୂତମାନେ। ଏବଂ ଯମରାଜଙ୍କ ଦୂତଙ୍କୁ ଦେଖି ଅଜାମିଳ ଭୟ କରିଯାଇଛି, ନାରାୟଣ ହାୟ ବୋଲି କହିଛନ୍ତି। 5 ବର୍ଷର ବାଳକ, 10ଟି ପୁତ୍ର ତାଙ୍କର ଥିଲା, ତାଙ୍କର ଯେ ଅନ୍ତିମ ପୁତ୍ର ଦଶମ ପୁତ୍ର ତାଙ୍କୁ 5 ବର୍ଷ ହେଇଥିଲା, ସେ ନିକଟରେ ଖେଳୁଥିଲେ। ତେଣୁ ଯମରାଜଙ୍କର 3 ଜଣ ଦୂତ ଭୟଙ୍କର ଦୂତଙ୍କୁ ଦେଖି ସେ ନାରାୟଣ ହାୟ ବୋଲି କହିଦେଇଛନ୍ତି, ନାରାୟଣ ଭଗବାନଙ୍କ ନାମ ନେଇଯାଇଛନ୍ତି, ଆଦ୍ୱାରା ସେ ଭଗବାନଙ୍କ ଶରଣରେ ପଳେଇଯାଇ ଚାଲିଯାଇଛନ୍ତି, ତେଣୁ ତାଙ୍କର କାଳ ଆଉ କିଛି କରିପାରିବ ନାହିଁ। ତେଣୁ ସାଙ୍ଗେ ସାଙ୍ଗେ ଭଗବାନ ନାରାୟଣଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ। 4 ଜଣ ଦୂତ ଆସି ପହଞ୍ଚି ସେ ଯମରାଜଙ୍କ ଦୂତମାନଙ୍କୁ ନିଷେଧ କଲେ, ତାଙ୍କର ତୁମେ ଆଙ୍କୁ ନେଇପାରିବ ନାହିଁ। ତେଣୁ ଯମରାଜଙ୍କ ଦୂତ ଏବଂ ବିଷ୍ଣୁ ଦୂତଙ୍କ ଭିତରେ ଧର୍ମ ସମ୍ବାଦ ଚାଲିଲା। ଯେମିତି ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ ଧର୍ମ ସମ୍ବାଦ କହିଛନ୍ତି, ଯୋଉ ଅନ୍ତିମରେ କୁହାଗଲା ସେଟା ଯେ ଜୟଦମ୍ ପରମ ଏଇ ଧର୍ମ ସମ୍ବାଦ ମହାବୟୋ ଅଧ୍ୟ ସତେ ଚ ଇମଂ ଧର୍ମ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞନ ତେନଃ ମିଷ୍ଟସା ମିତିମେ ମତି। ଭଗବତ ଗୀତା ଅଷ୍ଟମ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ହେ ଅର୍ଜୁନ, ଯେଉଁମାନେ କେବଳ ଏ ଭଗବତ ଗୀତାକୁ ଅଧ୍ୟୟନ କରିବେ, ଅଧ୍ୟସିତ ଚୟମଂ, ଏ ଭଗବତ ଗୀତା କ'ଣ ନା ଧର୍ମ ସମ୍ବାଦ ମା ବୟୋ, ଆମ 2 ଜଣଙ୍କ ଭିତରେ, ତମ ଆଉ ମୋ ଭିତରେ ଏ ଯେଉଁ ଧର୍ମ ସମ୍ବାଦ ହେଇଛି, ଏଇଟାକୁ କେବଳ ଯେଉଁମାନେ ଅଧ୍ୟୟନ କରିବେ ତାହେଲେ ସେମାନେ ଜ୍ଞାନ ଯଜ୍ଞନ ତେନଃ ମିଷ୍ଟସା ମିତି, ସେମାନେ ଜ୍ଞାନ ଯଜ୍ଞରେ ମୋର ଆରାଧନା କରିବେ। ତେଣୁ ସେଇଭଳି ଭାବରେ ଯମରାଜଙ୍କ ଦୂତ ଏବଂ ଧର୍ମରାଜଙ୍କ ଦୂତ ଭିତରେ, ଯମରାଜଙ୍କ ଦୂତ ଏବଂ ଭଗବାନ ବିଷ୍ଣୁଙ୍କର ଦୂତ ବିଷୟରେ ଆଲୋଚନା ଚାଲିଛି, ଧର୍ମ ବିଷୟରେ ଆଲୋଚନା ହେଇଛି, ଧର୍ମ କ'ଣ। ତେଣୁ ଯମରାଜଙ୍କ ଦୂତମାନେ କହୁଛନ୍ତି, ସେ ଅବଶ୍ୟ ପ୍ରଥମେ କହିଲେ ଯମରାଜଙ୍କ ଦୂତମାନେ ଯେ ଆପଣ କାହିଁକି ଆମକୁ ନିଷେଧ କରୁଛନ୍ତି, ଇଏ କାଳର ଚକ୍ରରେ ନଷ୍ଟ ହେଇଯାଇଛି, ଆକୁ ବର୍ତ୍ତମାନ ଆମେ ନେଇଯିବୁ, ନା ତମେ କିଏ, ନା ଆମେ ହେଉଛୁ ଯମରାଜଙ୍କ ଦୂତ। ତେଣୁ ବିଷ୍ଣୁଙ୍କର ଦୂତମାନେ ପଚାରିଲେ ଯେ ତମେ ଯମରାଜଙ୍କ ଦୂତ, ଜୁଏଙ୍ଗ ବୈ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରଣ ବୃତ ଧର୍ମସନ ତତ୍ତ୍ୱ ଅଚର୍ମ ଅଧର୍ମସ୍ୟ ଲକ୍ଷଣ, ତମେ ଯଦି ଧର୍ମରାଜଙ୍କ ଦୂତ ହେଇଛ ତାହେଲେ ତମେ ଜାଣିବା କଥା ଯେ କାହାକୁ କାଳ ନଷ୍ଟ କରେ, କାହାକୁ କାଳ ନଷ୍ଟ କରିପାରେ ନାହିଁ। ଧର୍ମର ଯେଉଁମାନେ ଶରଣ ଯିବେ ସେମାନଙ୍କୁ କାଳ କିଛି କରିପାରିବ ନାହିଁ, କିନ୍ତୁ ଯେଉଁମାନେ ଧର୍ମର ଶରଣ ନଯିବେ କାଳ ତାଙ୍କର ସବୁ ନଷ୍ଟ କରିଦେବ। ଯେତେ ଅଧର୍ମସ୍ୟ ଲକ୍ଷଣ, ତାହେଲେ ଧର୍ମ ଓ ଅଧର୍ମର କ'ଣ ଲକ୍ଷଣ କୁହ, ଏଠି ଯେଉଁ ବର୍ତ୍ତମାନ ଲକ୍ଷଣ କଥା କୁହାଯାଉଛି, ଚରମ ଅଧର୍ମ ବିଶେଷଣ, ଇଏ ହେଉଛି ଅନ୍ତିମ ଲକ୍ଷଣ, ଭୌତିକ ଜଗତର ଅନ୍ତିମ ଲକ୍ଷଣ ହେଉଛି ଏଇ ପରମାଣୁ। ତେଣୁ ସେ ମଧ୍ୟ ସେଇ ପଚାରିଲେ ତୁମେ ଲକ୍ଷଣ କୁହ, ଧର୍ମ ଏବଂ ଅଧର୍ମର ଲକ୍ଷଣ କ'ଣ ମୋତେ କୁହ, ଆମକୁ କୁହ, ତାପରେ ଆମେ ଜାଣୁ ଯେ ତୁମେ ପ୍ରକୃତ ଧର୍ମଦୂତ। ତେଣୁ ଧର୍ମରାଜଦୂତମାନେ ବେଦରେ ଏସବୁ ବର୍ଣ୍ଣନା କରାଯାଇଛି, ତ୍ରିଗୁଣ ବିଷୟରେ ବେଦରେ ବର୍ଣ୍ଣନା କରାଯାଇଛି, ଧର୍ମ ବିଷୟରେ ସେ ବିଷୟରେ କହିଲେ, କିନ୍ତୁ ଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଯେଉଁ ଧର୍ମ ସେ ବିଷୟରେ ସେମାନଙ୍କର ଧାରଣା ନାହିଁ, ସେ ପାଠ ପଢ଼ିନାହାନ୍ତି, ସେମାନେ PhD ପାଠ ସେଟା ପଢ଼ିନାହାନ୍ତି, ସେ ଅପ୍ ଟୁ PG ଯାଇ ପଢ଼ିଛନ୍ତି, କିନ୍ତୁ PhD ପାଠ ସେମାନେ ପଢ଼ିନାହାନ୍ତି। ତେଣୁ ବିଷ୍ଣୁଙ୍କର ଦୂତମାନେ କହିଲେ, ତମେ ପ୍ରକୃତରେ ଆହୁରି ଜାଣିନ, ତମେ ଧର୍ମରାଜଙ୍କ ଦୂତ ହେଇ ଧର୍ମ କ'ଣ ଆହୁରି ଜାଣିପାରିଲ ନାହିଁ, ତମେ କହୁଛ ଇଏ କାଳର ଅଧୀନରେ ଆକୁ ତମେ ତାଙ୍କୁ ଦ୍ୱନ୍ଦ୍ୱ ଦେବ, କିନ୍ତୁ ଇଏ ତମର ଉର୍ଦ୍ଧ୍ୱରେ କାଳର ଉର୍ଦ୍ଧ୍ୱରେ ପଡ଼ିଯାଇଛନ୍ତି, ତମେ ଜାଣିପାରୁନ ନା କେମିତି ଗଲେ, ନା ଇଏ ଯେଉଁ ଗଲେ ଅୟଂ ହିଁ କୃତ ନିର୍ବେଶ, ଜନ୍ମ କୋଟ୍ୟା ହଂସାହପି, ତମେ ଏଇ ଜନ୍ମର କଥା କହୁଛ, ଏଇ ଜନ୍ମରେ ସେ ଯୁବକ ପର୍ଯ୍ୟନ୍ତ ସେ ଧର୍ମ କାର୍ଯ୍ୟ କରିଥିଲେ, ତାପରେ ବିଭିନ୍ନ ଅଧର୍ମ କାର୍ଯ୍ୟ କଲେ, ଏ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ତମେ ଲିଷ୍ଟ କଲ, ପାପ ମହାପାପ ଅତି ପାପ ଏ ବିଭିନ୍ନ ପ୍ରକାର ଯେଉଁ ରହିଛି ପାପର ଲିଷ୍ଟ ତମେ ଦେଲ, କିନ୍ତୁ ଏଇ ଜନ୍ମ କଥା କହୁଛ, ସେ କୋଟି ଜନ୍ମର ପୂର୍ବ କୋଟିଏ ଜନ୍ମର ଯେଉଁ ପାପ ଅଛି ସବୁ ପ୍ରଚାର ଧ୍ୱଂସ ହେଇଯାଇଛି, ସେ କାଳ ପ୍ରତିକ୍ରିୟାରେ ଉର୍ଦ୍ଧୁ ପଳେଇଗଲେଣି, ତମେ ଜାଣିପାରିଲନି, ଜନ୍ମ କୋଟିଆ ହଂସାମପି, କୋଟି ଜନ୍ମର ହଂସା ପାପକୁ ସେ ନଷ୍ଟ ହେଇଯାଇଛି ତାଙ୍କର। ଯତ୍ ବ୍ୟାଜହାର ବିବସୋ ନାମ ସ୍ୱସ୍ଥ ନ ହରେ, ନା କେମିତି କୋଟି ଜନ୍ମର ପାପରୁ ମୁକ୍ତ ହୋଇଗଲେ ନା ଯତ୍ ବ୍ୟାଜହାର ବିବଶ ବିବଶ ମୃତ୍ୟୁ ସମୟରେ ସେ ଉଚ୍ଚାରଣ କଲେ କ'ଣ ଉଚ୍ଚାରଣ କଲେ ନା ନାମ ନାମ ଉଚ୍ଚାରଣ କଲେ ନା ନାମଟା କିଭଳି ଭାବରେ ନା ସ୍ୱସ୍ତେ ଅନଂ ଏ ପରମ ମଙ୍ଗଳ ପ୍ରଦାନ କରିବ କାହାର ନାମଟା ନା ହରେ ନାମ ହରିଙ୍କର ନାମ ସେ ନେଇଛନ୍ତି ନାରାୟଣ ଯେଉଁ ନାଇ ନେଇଛନ୍ତି ଭଗବାନଙ୍କ ନାମ ନାମ କାରି ବୋଧା ନିଜ ସର୍ବଶକ୍ତି ଅନେକ ନାମ ରହିଛି ଭଗବାନଙ୍କର ଏବଂ ସେଥିରେ ସମସ୍ତ ଶକ୍ତି ରହିଛି ଭଗବାନଙ୍କର ଭଗବାନଙ୍କ ଯେତେ ଶକ୍ତି ତାଙ୍କର ନାମରେ ସେତେ ଶକ୍ତି ରହିଛି ତେଣୁ ଯତ୍ ବ୍ୟାଜହାର ବିବଶ ନାମ ସ୍ୱସ୍ଥ ହେନ ହରେ ଭଗବାନଙ୍କର ହରିଙ୍କର ନାମ ନେଇଛନ୍ତି ମୃତ୍ୟୁ ସମୟରେ ଏବଂ ସେ ପୁଣି ସବୁ ମଙ୍ଗଳ ପ୍ରଦାନ କରିବ ତେଣୁ ଅଜାମିଳ କହିଲେ ଯେ ପ୍ରଭୁ ଆପଣ ଯାହା କହିଲେ ଭଗବାନ ନାମ ନେଇଛନ୍ତି କେତେବେଳେ ସେ ନେଲେ କେତେବେଳେ ସେ ନେଲେ ମୁଁ ତ ଜାଣିପାରୁନି ଆମେ ଜାଣିପାରୁନୁ ଜୟ ଶ୍ରୀ ରାଧା ମଦନ ମୋହନ କେତେବେଳେ ସେ ନେଲେ ପ୍ରଭୁ ସେ ତ ପୁଅକୁ ଡାକିକିରି ଡାକିଲା ଅଜାମିଳକୁ ଡାକିଲେ ଅଜାମିଳ ତାର ପୁଅ ନାରାୟଣକୁ ଡାକିଲା ନାରାୟଣ ହାୟ ପାଞ୍ଚ ବର୍ଷର ପିଲାଟି ସେଠି ଖେଳୁଛି ତାକୁ ଡାକିଲା ଆଉ ସେ କେତେବେଳେ ଭଗବାନଙ୍କର ନାମ ନେଲେ ନା ଆଉ ତମେ ଆହୁରି ଧର୍ମରାଜକୁ ଦୂତ ହେଇ ଭଗବାନଙ୍କର ନାମର ମହାତ୍ମା ଭଗବାନଙ୍କ ନାମର ବିଷୟରେ ଆହୁରି ତମର ଜ୍ଞାନ ହେଇନି ନା କ'ଣ ପ୍ରଭୁ କ'ଣ ନାମର ଜ୍ଞାନ କ'ଣ ନା ଏଇ ଯେଉଁ ନାମ ନେଇଛନ୍ତି ସେ ଭଗବାନଙ୍କ ନାମ ନେଇଛନ୍ତି କେମିତି ସେ ପୁରା ପୁଅର ନାମ ନେଲା ନା ନା ସାଙ୍କେତ୍ୟ ପାରିହାସଂ ସ୍ତୋଭଂ ହେଳନମେ ବୈକୁଣ୍ଠ ନାମ ଗ୍ରହଣଂ ଅଶେଷ ଅଗହରଂ ବିଧୁ ସେ ସଙ୍କେତ କରି ନେଇଛି ତ ପୁଅକୁ ଲକ୍ଷ୍ୟ କରି ନେଇଛି ତାଦ୍ୱାରା ମଧ୍ୟ ସେ ଭଗବାନଙ୍କର ନାମାଭାସ ସ୍ତର ପ୍ରାପ୍ତ ହୋଇଯାଇଛନ୍ତି ନାମାଭାସେ ଅଜାମିଳ ବୈକୁଣ୍ଠ ଗେଲରେ ବୋଲି କୁହାଯାଇଛି ନାମାଭାସ ସେ ପ୍ରାପ୍ତ ହୋଇଛି ଚାରି ପ୍ରକାର ନାମାଭାସ ରହିଛି ସେ ସଙ୍କେତ କରି ନାମ ନାମ ନେଇଛି ଭଗବାନଙ୍କର ନାମ ଏ ନାମାଭାସ ସ୍ତର ସେ ପ୍ରାପ୍ତ ହୋଇଯାଇଛି ସେଭଳି ଭାବରେ ପାରିହାସ ଯେଉଁମାନେ ପରିହାସ କରି ଭଗବାନଙ୍କର ନାମ ନିଅନ୍ତି ହେଳାରେ ଯେଉଁମାନେ ଭଗବାନଙ୍କ ନାମ ନିଅନ୍ତି ବା ନା ସାଙ୍କେତ୍ୟ ପାରିହାସଂ ସ୍ତୋଭଂ ଯେଉଁ ଡ୍ରାମାରେ ଯେଉଁ ରୋଲ୍ କରନ୍ତି କିଏ ନାରାୟଣ ବୋଲି କହନ୍ତି କିଏ ଏଭଳି ଭାବରେ ଭଗବାନଙ୍କ ନାମ ନିଅନ୍ତି ଏଦ୍ୱାରା ମଧ୍ୟ ସେ ଭଗବାନଙ୍କର ନାମର ଯେଉଁ ରହିଛି ନାମାଭାସ ସ୍ତର ସେମାନେ ପ୍ରାପ୍ତ ହୁଅନ୍ତି ନାମାଭାସ ସ୍ତର ସେମାନେ ପ୍ରାପ୍ତ ହୋଇଗଲେ ତେଣୁ ଯେତେବେଳେ ଯମରାଜଙ୍କ ଦୂତମାନେ ଯେତେବେଳେ ଏଇଭଳି ଭାବରେ ତାଙ୍କର ଆଉ କୌଣସି ବୁଦ୍ଧି କାମ କଲାନି ସେତେବେଳେ ସେମାନେ ଫେରିଯାଇଛନ୍ତି ଯମରା ଅଜାମିଳର ପାଶ ପକେଇ ଦେଇଥିଲେ ଯମ ପାଶ ପକେଇ ଦେଇଥିଲେ ଏବଂ ବିଷ୍ଣୁ ଦୂତମାନେ ତାକୁ ଖାଣ୍ଡି କାଟିକିରି ଖଣ୍ଡ ଖଣ୍ଡ କରିଦେଲେ ତେଣୁ ସେମାନେ ଫେରିଗଲେ ବାଧ୍ୟ ହେଇକି ଫେରିଯାଇ ଯମରାଜକୁ ସେ କହୁଛନ୍ତି ତେଣୁ ଯମରାଜ ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇ ଧର୍ମ ବିଷୟରେ ଆଲୋଚନା ହେଇଛି ଯମରାଜ ତାଙ୍କୁ କହିଛନ୍ତି ଆରେ ମୂର୍ଖ ଆମେ ତୁମକୁ ମୁଁ ତୁମକୁ ଅଧିକ ଜ୍ଞାନ ଦେଇନଥିଲି କାହିଁକିନା ତୁମର ସେ ଯୋଗ୍ୟତା ନଥିଲା କିନ୍ତୁ ବର୍ତ୍ତମାନ ସମୟ ଆସିଯାଇଛି ମୁଁ ତୁମକୁ ସେ ଜ୍ଞାନ ଦେଉଛି କ'ଣ ନା ଏତାବାନ୍ ଏବଂ ଲୋକସ୍ମିନ୍ ପୁଂସା ଧର୍ମ ପରାସ୍ମୃତ ବାସୁଦେବ ଭଗବତୀ ତନ୍ନାମ ଗ୍ରହଣା ଦେବୀ ସବୁଠାରୁ ଶ୍ରେଷ୍ଠ ଧର୍ମ ହେଉଛି ଯେଉଁ ଭଗବତ ଭାଗବତମରେ ବା ବେଦରେ ଯେଉଁ ମୁଁ ସବୁ ବର୍ଣ୍ଣନା କରିଛି ଯେଉଁ ତ୍ରିଗୁଣ ବିଷୟରେ କହିଛି ତାଠାରୁ ଉର୍ଦ୍ଧ୍ୱ ହେଉଛି ଶ୍ରେଷ୍ଠ ଧର୍ମ ସେଇଟା ହେଉଛି ଭଗବାନଙ୍କର ନାମ ଭକ୍ତି କରିବା ଭଗବାନଙ୍କ ନାମ ରୂପ ଇତ୍ୟାଦି ସ୍ମରଣ କରିବା ଶ୍ରବଣ କରିବା ସ୍ମରଣ କରିବା କୀର୍ତ୍ତନ କରିବା ଏ ହେଉଛି ଶ୍ରେଷ୍ଠ ଧର୍ମ ତେଣୁ ଯମରାଜଙ୍କ ଦୂତମାନେ କହିଲେ ତାହେଲେ କିଏ ନା କିଏ ତ ଭଗବାନଙ୍କର ନାମ ନେଉଥିବେ କ'ଣ ପୂଜାପୂଜି କରୁଥିବେ ତାହେଲେ ଆମର ଆଉ କିଛି ଆଣିବା ଦରକାର ଆଉ କାହାକୁ ଆଣିବୁ ଆମେ ଯାଇକିରି ସେଇଠି ଯମରାଜଙ୍କ ଦୂତମାନଙ୍କୁ ଯମରାଜ କହିଛନ୍ତି ଯେ ତାନ ଆନୟଧ୍ୱମ୍ ଅସତୋ ବିମୁଖାନ୍ ମୁକୁନ୍ଦୋ ପାଦାର ବିନ୍ଦ ମକରନ୍ଦ ରସାଦ ସହସ୍ରମ୍ ନିଷ୍କିଞ୍ଚ ନେଇ ପରମହଂସ କୁଳେଇ ଅସଙ୍ଗେଇ ଜୁଷ୍ଠାତ୍ ଗୃହେ ନିରବର୍ତ୍ତନୀ ବଦ୍ଧ ତୃଷ୍ଣା ଆରେ ଦୂତଗଣ ତମେ ସେଇମାନଙ୍କୁ ଆଣିବ ତମର ଚାକିରି ଯାଇନି ତମ ଚାକିରି ଅଛି ତମେ ଯେମିତି ଦରମା ପାଇବା କଥା ପାଇବ ଠିକ ମାସ ମାସ ତମେ ସେଇମାନଙ୍କୁ ଆଣିବ କେଉଁମାନଙ୍କୁ ନା ତା ନା ଆନୟଧମ୍ ସେଇମାନଙ୍କୁ ଆଣିବ ଅସତୋ ବିମୁଖାନ୍ ମୁକୁନ୍ଦ ଭଗବାନ ମୁକୁନ୍ଦ ଯିଏ ମୁକ୍ତି ପ୍ରଦାନ କରନ୍ତି ତାଙ୍କ ପ୍ରତି ଯେଉଁମାନେ ବିମୁଖ ହେଇଯାଇଛନ୍ତି ସେମାନେ ଅସତ୍ ବ୍ୟକ୍ତି ସେଇମାନଙ୍କୁ ତମେ ଆଣିବ ଯାଇକିରି ବିମୁଖାନ୍ ମୁକୁନ୍ଦ ପାଦାର ବିନ୍ଦ ମକରନ୍ଦ ରସାଦ ଦଶ୍ରମ ଯେଇ ଭଗବାନ ମୁକୁନ୍ଦଙ୍କର ପାଦାର ବିନ୍ଦରୁ ଅଜସ୍ର ସୁଧା ଆସୁଛି ସେଇ ସୁଧା ଅମୃତ ପଦରବିନ୍ଦରେ ଅନେକ ଅମୃତ ରହିଛି, ସେ ଅମୃତରୁ ଯେଉଁମାନେ ଆସ୍ୱାଦନ କରୁନାହାନ୍ତି, ବିମୁଖ ହୋଇଯାଇଛନ୍ତି, ସେମାନଙ୍କୁ ମୋ ପାଖକୁ ଆଣିବ। ନିଷ୍କିଞ୍ଚ ସେ ଭଗବାନଙ୍କ ପାଦପଦ୍ମର ଯେଉଁ ଅମୃତ ସୁଧା ରହିଛି, ନିଷ୍କିଞ୍ଚନ ହିଁ ପରମହଂସ କୂଳେ ରସଙ୍ଗେଇ, ନିଷ୍କିଞ୍ଚନ ଯେଉଁମାନେ ନିଷ୍କିଞ୍ଚନ ବ୍ୟକ୍ତି, ଯେଉଁମାନେ ପରମହଂସ, ଯେଉଁମାନେ ଅସଙ୍ଗ, ଯେଉଁମାନେ ଭୌତିକ ସହିତ ଜଗତ ସହିତ ସଙ୍ଗ କରିନାହାନ୍ତି, ସେମାନେ ଭଗବାନଙ୍କର ସେ ପାଦପଦ୍ମର ସୁଧାକୁ ଅମୃତକୁ ପାନ କରୁଛନ୍ତି ସବୁବେଳେ। କିନ୍ତୁ ଯେଉଁମାନେ ଏଇଭଳି ଭଗବାନ ମୁକୁନ୍ଦଙ୍କ ପ୍ରତି ବିମୁଖ ହୋଇଯାଇଛନ୍ତି, ଜୁଷ୍ଟାତ୍ ଗୃହେ ନିରବଟ୍ନ ବଦତୃଷ୍ଣା, ତାଙ୍କର ଗୃହରେ ସେମାନେ ନୀର ନର୍କକୁ ଯିବା ପାଇଁ ବାଟ ସେମାନେ ଖୋଲିଛନ୍ତି ସେ ତାଙ୍କ ଗୃହ ଭିତରେ। ନିରବଟ୍ମାନି ବଦତୃଷ୍ଣା, ବଦତୃଷ୍ଣା କହିଲେ ଏଇ ଭୌତିକ ଜଗତରେ ଯେଉଁ ତୃଷ୍ଣା ରହିଛି, ଯେଉଁ କୁହାଯାଇଛି ଏଠି ଐକ୍ୟଭ୍ରମ, ଐକ୍ୟଭ୍ରମ ଯେଉଁମାନେ ହୋଇଯାଇଛି, ଯେଉଁମାନେ ଶରୀରକୁ ଆତ୍ମା ବୋଲି ଭାବୁଛନ୍ତି, ଐକ୍ୟଭ୍ରମ ଏ ଶରୀରଟା ଏଇ ଚରମ ପରମାଣୁ ତତ୍ତ୍ୱରେ ତିଆରି ହେଇଛି, ଭୂମି ତତ୍ତ୍ୱ, ଜଳ ତତ୍ତ୍ୱ, ଅଗ୍ନି ତତ୍ତ୍ୱ ଏସବୁ ନେଇକରି ଏଇ ଶରୀରଟି ତିଆରି ହେଇଛି। କିନ୍ତୁ ସେମାନେ ନିଜକୁ ଆ ସହିତ ଏକ ବୋଲି ଭାବୁଛନ୍ତି, ଐକ୍ୟଭ୍ରମ ତାଙ୍କ ଭ୍ରମ ହେଇଯାଇଛି ସେମାନଙ୍କୁ, ତେଣୁ ସେଇମାନଙ୍କୁ ମୋ ପାଖକୁ ଆଣିବ। ନିରବତ୍ମାନି ବଦ୍ଧ ତୃଷ୍ଣା, ଏ ଭୌତିକ ଜଗତରେ ସେମାନେ ଆନନ୍ଦ ଖୋଜି ବୁଲୁଛନ୍ତି, ଭଗବାନ ପାଦପଦ୍ମରେ ଯେଉଁ ସବୁ ଆନନ୍ଦ ରହିଛି ସେ ଆନନ୍ଦକୁ ସେମାନେ ଗ୍ରହଣ କରୁନାହାନ୍ତି। ତେଣୁ ଯମରାଜ ଦୂତମାନେ କହିଲେ, ପ୍ରଭୁ ଆମେ କେମିତି ଜାଣିବୁ ଯେ ସେମାନେ ବିମୁଖ ହୋଇଛନ୍ତି ବୋଲି? ନା ଜିହ୍ୱାନ ଭକ୍ତି ହରି ନାମ ଗୁଣ ଧ୍ୟେୟଂ ଚେତଶ୍ଚନ ସ୍ମରତି ଚରଣାରବିନ୍ଦମ୍ ଶିରୋ ନ ନମତି କୃଷ୍ଣ ନ ନମତି ଏକଦାପି ତାନଧମ ବସୁତୋ ବିଷ୍ଣୁ କୃତାନ। ଆରେ ଦୂତଗଣ, ସେଇମାନଙ୍କୁ ଉପକୁ ଆଣିବ, ଜିହ୍ୱାନ ଭକ୍ତି ହରିନାମ ଗୁଣ ଧ୍ୟେୟଂ, ଯାହାଙ୍କର ଜିହ୍ୱାରେ ଭଗବାନଙ୍କର ଗୁଣ ଆସୁନି, ନାମ ଆସୁନି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ସେମାନଙ୍କ ଉପକୁ ଆଣିବ ଯାହାଙ୍କର ଜିହ୍ୱା ଭଗବାନଙ୍କ ନାମ ଥରେ ହେଲେ ନେଇ ନାହିଁ, ହରେ ନାମ ଗୁଣ ଧ୍ୟେୟଂ। ନା ପ୍ରଭୁ, ଯେଉଁମାନଙ୍କର ଜିହ୍ୱା ନାହିଁ ତାଙ୍କର ତ ଜିହ୍ୱା ଆପଣ ଦେଇନାହାନ୍ତି, ଆଉ ସେ କେମିତି ଉଚ୍ଚାରଣ କରିବେ? ନା ଚେତୋସ୍ତନ ସ୍ମରଦିତ ଚରଣାର ବିନ୍ଦମ, ଯଦିଓ ଜିହ୍ୱା ନାହିଁ, ଖନା ବ୍ୟକ୍ତି ଅଛନ୍ତି, ବହୁତ ଲୋକ ଅଛନ୍ତି ଖନା, ସେମାନେ କଥା କହିପାରୁନାହାନ୍ତି, କିନ୍ତୁ ସେମାନଙ୍କର ଚେତନା ରହିଛି ନା, ସେମାନେ ସ୍ମରଣ କରୁନା କରିଛନ୍ତି କି ମୋ କଥା, ଭଗବାନ କଥା ସ୍ମରଣ କରିଛନ୍ତି କି? ଚେତୋ ନ ସ୍ମରଦିତ ଚରଣାର ବିନ୍ଦମ, ଭଗବାନ ପାଦପଦ୍ମଙ୍କୁ ସେ ସ୍ମରଣ କରିଛନ୍ତି କି? ଭଗବାନ ପାଦପଦ୍ମ ଯେଉଁ ରହିଛି ଆମର ତୃତୀୟ ସ୍କନ୍ଧ 28 ଅଧ୍ୟାୟରେ କପିଳଦେବ କହୁଛନ୍ତି, ଭଗବାନ ପାଦପଦ୍ମକୁ କେମିତି ସ୍ମରଣ କରିବା? ଭଗବାନ ପାଦପଦ୍ମରେ ବିଭିନ୍ନ ସବୁ ଚିହ୍ନ ରହିଛି, 19 ଚିହ୍ନ ରହିଛି ଭଗବାନ ପାଦ, ଡାହାଣ ପାଦରେ 11 ଚିହ୍ନ, ବାମ ପାଦରେ 8 ଚିହ୍ନ ରହିଛି, 19 ଚିହ୍ନ, ଏସବୁ ଚିହ୍ନ ଯେଉଁ ରହିଛି, ବଜ୍ର ପତାକା ଇତ୍ୟାଦି ସବୁ ରହିଛି, ଏହାର କ'ଣ ମହାତ୍ମ୍ୟ କ'ଣ? ନା ଭଗବାନ ପାଦପଦ୍ମରେ ଯେଉଁ ବଜ୍ର ରହିଛି, ସେ ବଜ୍ର ଯେତେବେଳେ ଆମେ ଭଗବାନଙ୍କ ଶରଣରେ ଯାଇଛେ, ଆମର ଯେତେ ପାପରାଶି ରହିଛି ସବୁ ପାପରାଶିକୁ ବଜ୍ର ଇଏ କରିକି ବଜ୍ର ଦ୍ୱାରା ସେ ପାପରାଶି ସବୁ କ୍ଷୟ ହୋଇଯିବ, ନଷ୍ଟ ହୋଇଯିବ, ପାପର ପାହାଡ଼ ସବୁ ନଷ୍ଟ ହୋଇଯିବ ଭଗବାନଙ୍କର ସେ ପାଦପଦ୍ମରେ ଥିବା ବଜ୍ରରେ। ଆମର ମନରେ ଯେତେ ପ୍ରକାର ପାପ ରହିଛି ସେ ପାପରାଶି ସବୁ କ୍ଷୟ ହୋଇଯିବ, ଧ୍ୱଂସ ହୋଇଯିବ ଭଗବାନ ପାଦପଦ୍ମର ବଜ୍ର ଦ୍ୱାରା। ସେହିଭଳି ଭାବରେ ଭଗବାନ ପାଦପଦ୍ମରେ ଯେଉଁ ଅଙ୍କୁଶ ଚିହ୍ନ ରହିଛି, ଏ ଅଙ୍କୁଶ ଚିହ୍ନକୁ ଯଦି ଆମେ ଧ୍ୟାନ କରିବା ଚରଣାର ବିନ୍ଦମ ଚେତନ ସ୍ମରତି ସ୍ମରଣ କରିବା ଯଦି ଆମେ, ତାହେଲେ କ'ଣ ହେବ ନା, ଆମର ମନରୂପକ ହାତୀ ଯେଉଁଟା ବିଭିନ୍ନ ପାପ କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହେଉନାହିଁ, ସେହି ଭଗବାନ ପାଦପଦ୍ମରେ ଥିବା ଅଙ୍କୁଶ ଆମକୁ ଭଗବାନଙ୍କର ରାସ୍ତାରେ ଆମକୁ ନେଇଯିବ, ଅନ୍ୟ ପାପ ରାସ୍ତାକୁ ଯିବା ପାଇଁ ଆମକୁ ଦେବ ନାହିଁ ଅଙ୍କୁଶ ଦ୍ୱାରା। ସେହିଭଳି ଭାବରେ ଭଗବାନଙ୍କ ପାଦପଦ୍ମରେ ଥିବା ଯେଉଁ ରହିଛି ଜବ ରହିଛି, ଜବର ଅର୍ଥ ହେଉଛି ସେ ଆମକୁ ସମସ୍ତ ପ୍ରକାର ଯଶ ପ୍ରଦାନ କରିବ। ଯଦି ଚୈତନ୍ୟ ମହାପ୍ରଭୁ ଦାକ୍ଷିଣାତ୍ୟକୁ ଯାଇଛନ୍ତି, ରାୟ ରାମାନନ୍ଦକୁ ସେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ, ସେଇଠି ସେ ପଚାରିଛନ୍ତି ଶ୍ରେଷ୍ଠ ଯଶ କାହାର? ନା ତାହାର, ସେ ହେଉଛି ସେହି ଶ୍ରେଷ୍ଠ ଯଶ ତାହାର ଯିଏକି ଭଗବାନ ରାଧାକୃଷ୍ଣଙ୍କର ଭକ୍ତ, ତାହାର ଯଶ ହେଉଛି ଶ୍ରେଷ୍ଠ ଯଶ, ହେଉଛି ଭଗବାନଙ୍କର ଗୋଟେ ଭୋଗ ବା ଐଶ୍ୱର୍ଯ୍ୟ, ଷଡ଼ୈଶ୍ୱର୍ଯ୍ୟ ଭିତରେ ଯଶ ହେଉଛି ଗୋଟେ ଐଶ୍ୱର୍ଯ୍ୟ। ତେଣୁ ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେବେ ସେମାନେ ସମସ୍ତ ଯଶ ପ୍ରାପ୍ତ ହେବେ, ଏ ଜବ ହେଉଛି ତାର ପ୍ରତୀକ, ଜବ ଦ୍ୱାରା ସେମାନେ ସବୁକିଛି ଯଶ ପ୍ରାପ୍ତ ହେବେ। ସେହିଭଳି ଭାବରେ ଭଗବାନ ପାଦ ପଦ୍ମରେ ଥିବା ଯେଉଁ ଛତ୍ରର ଚିହ୍ନ ରହିଛି, ସେ ଛତ୍ର ଚିହ୍ନର ତାତ୍ପର୍ଯ୍ୟ ହେଉଛି ଯେ ଆମେ ଭଗବାନ ପାଦ ପଦ୍ମରେ ଯେତେବେଳେ ସ୍ମରଣ କରୁଛେ ସେଇ ଛତାର ଆଶ୍ରୟ ନେଉଛେ, ଯେଉଁ ଛତା ଦ୍ୱାରା ଆମେ ସମସ୍ତ ବିପଦରୁ ଆମେ ମୁକ୍ତ ହେଇଯିବା। ଏ ଛତାର ଆଶ୍ରୟ ନେଇଛେ, ଭଗବାନ ଯେମିତି ଛତା ରୂପରେ ଧାରଣ କଲେ, ଗୋବର୍ଦ୍ଧନକୁ ଧାରଣ କଲେ, ଇନ୍ଦ୍ରଦେବ ଯେତେ ପ୍ରକାର ଚେଷ୍ଟା କଲେ ବ୍ରଜଭୂମିକୁ ଧ୍ୱଂସ କରିବା ପାଇଁ କିଛି କରିପାରିଲେ ନାହିଁ। ଏଇଭଳି ଭାବରେ ଭଗବାନ ପାଦ ପଦ୍ମର ଯେଉଁ ଚିହ୍ନ ରହିଛି ତାକୁ ସ୍ମରଣ କରିବା, ସ୍ମରଣ କଲେ ଆମେ ଏଇଭଳି ଭାବରେ ସ୍ମରଣ କରିବା। ତୃତୀୟ ସ୍କନ୍ଧ 28 ଅଧ୍ୟାୟରେ କପିଳଦେବ ତାଙ୍କ ମା ଦେବଭୂତିଙ୍କୁ କହୁଛନ୍ତି, ଗୋଟେ ଶ୍ଳୋକରେ ଅଛନ୍ତି ସେଥିରେ। ତେଣୁ ଯମରାଜ କହିଲେ ଯେଉଁ ଯଦିଓ ତାଙ୍କର ଜିହ୍ୱା ନାହିଁ, ସେମାନେ ହୃଦୟରେ ମଧ୍ୟ ଚିନ୍ତା କରୁଛନ୍ତି କି ଭଗବାନଙ୍କୁ ଚିନ୍ତା କରିଛନ୍ତି, ଚେତନା ସ୍ମରଣ ଚରଣାରବିନ୍ଦମ ନା ପ୍ରଭୁ, ଆଉ କାହା ପାଖକୁ ଯିବୁ, ଆଉ କାହାକୁ ଆଣିବୁ, ନା କୃଷ୍ଣ ନ ନମନ୍ତି ଯତ୍ ଶିର କଦାପି। ସେମାନେ ଶିର ପାଇଛନ୍ତି, କ'ଣ ମସ୍ତକ ପାଇଛନ୍ତି, ଭଗବାନ ପାଦପଦ୍ମରେ ଗୋଟିଏ ଥର ପ୍ରଣାମ କରିଛନ୍ତି କି। ତେଣୁ ଭଗବତ ଗୀତାର ଅନ୍ତିମ ଜ୍ଞାନ ହେଉଛି ଏଇଟା, ମଦ ମନ୍ମନା ଭବ ମଦ ଭକ୍ତ ମଦ ଜାଜି ମାଂ ନମସ୍କୁରୁ। ମନରେ ଯଦି ମୋତେ ଚିନ୍ତା କରିପାରିବ ସେ ଭଲ, କିନ୍ତୁ ମନରେ ମୋତେ ଚିନ୍ତା କରିବା ପାଇଁ ହେଲେ ମୋର ଭକ୍ତ ନହେଲେ ତୁମେ ଚିନ୍ତା କରିପାରିବ ନାହିଁ, ମୋର ଭକ୍ତ ହେବାକୁ ପଡ଼ିବ, ଏବଂ ମୋର ଭକ୍ତ ହେଲେ ମତେ ଜାଜି ମୋତେ ପୂଜା କରିବାକୁ ପଡ଼ିବ। କିନ୍ତୁ ତମେ ଏତେ କଥା ସେ ଯେ ନ ଜାଣିଛ, ଅନ୍ତତ ପକ୍ଷେ ମୋତେ ନମସ୍କାର କର, ମାଂ ନମସ୍କୁରୁ, ତାହେଲେ ମା ମେବ ଏସେସି, ନିଶ୍ଚିନ୍ତ ଭାବରେ ମୋ ପାଖକୁ ଆସିବ, ଏଥିରେ କୌଣସି ସନ୍ଦେହ ନାହିଁ। ସେଥିପାଇଁ ଏ ଶ୍ଳୋକଟି ଭଗବାନ ଦୁଇଥର କହିଲେ ଅର୍ଜୁନଙ୍କୁ, ଭଗବତ ଗୀତା 9 ଅଧ୍ୟାୟ ଅନ୍ତିମ ଶ୍ଳୋକରେ କହିଲେ, ପୁଣି 18 ଅଧ୍ୟାୟ 65 ଶ୍ଳୋକରେ ଏ କଥା କହିଲେ, ଦୁଇଥର କହିଲେ ଏ କଥା। ଇଏ ହେଉଛି ସବୁଠୁ ଶ୍ରେଷ୍ଠ ଜ୍ଞାନ ଭଗବତ ଗୀତାରେ। ତେଣୁ ଅର୍ଜୁନ ଯମରାଜ ତାଙ୍କର ଦୂତମାନେ କହୁଛନ୍ତି, କୃଷ୍ଣ ନ ନମନ୍ତି ଚିର କଦାପି, ତାଙ୍କୁ ମସ୍ତକ ଦିଆଗଲା, ସେ ମସ୍ତକଟା ସେ ଭଗବାନ ପାଦପଦ୍ମରେ ନତ କଲେ ନାହିଁ, ଶିର ପଗଡ଼ି ଧରିକିରି ବହୁତ ଶୋଭାମାନ ହେଇଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି ଯେ ଯେଉଁ ଶିରରେ ଯେଉଁ ପଗଡ଼ି ଇତ୍ୟାଦି ମାରିକିରି ବହୁତ ସୁନ୍ଦର ଦେଖାଯାଉଛନ୍ତି, କିନ୍ତୁ ସେମାନେ ଯେମିତି ଜଳରେ ବୁଡ଼ିଗଲେ ମସ୍ତକ ଏସବୁ ତାଙ୍କର ଭାର, ଏଇଟା ତାଙ୍କର ଭାର ବୋଲି କୁହାଯାଇଛି, ଭାର ପରପଟ ପରଟ କିରୀଟଂ ଦୁଷ୍ଟଂ, ଏଇଟା ତାଙ୍କର ଭାର। ଯଦି ସେ ମସ୍ତକରେ ଯେତେ ମୁକୁଟ ମାରନ୍ତୁ, ଯେତେ ପଗଡ଼ି ବାନ୍ଧନ୍ତୁ, ଯଦି ଭଗବାନ ପାଦପଦ୍ମରେ ସେ ନମନ କରୁନାହାନ୍ତି, ପ୍ରଣାମ କରୁନାହାନ୍ତି, ତାହେଲେ ସେଇଟା ତାଙ୍କ ପ୍ରତି ଭାର। ସେଇଟା ତାଙ୍କୁ ଆହୁରି ଭୌତିକ ଜଗତରେ ଡୁବେଇ ଦେବା ପାଇଁ ସେଇଟା ସାହାଯ୍ୟ କରିବ। ତେଣୁ କୃଷ୍ଣ ନ ନମନ୍ତି ଯେ ଛିର କଦାପି, ତା ନା ନିର୍ଦ୍ଧମ ଅସତୋ ବିମୁଖା ବିଷ୍ଣୁ କୃତା, ବିଷ୍ଣୁକୁ ତ କିଛି କରେନି, ଶ୍ରବଣ କରିନି, କୀର୍ତ୍ତନ କରିନି, ସ୍ମରଣ କରିନି, ଅର୍ଚ୍ଚନ କରିନି, ବନ୍ଧନ କରିନି, ପାଦସେବନ କରିନି, କିଛି କରିନି, ତାହେଲେ ତାଙ୍କୁ ମୋ ପାଖକୁ ଆସି ଆଣିବ। ଏହିଭଳି ଭାବରେ କାଳର ପ୍ରଭାବରେ ସମସ୍ତେ ଯମରାଜ ପାଖକୁ ଯିବେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ତାଙ୍କର କାଳ କିଛି କ୍ଷତି କରିପାରିବ ନାହିଁ। ତେଣୁ ଏହିଭଳି ଭାବରେ ଏଇ ତୃତୀୟ ସ୍କନ୍ଧ 11 ଅଧ୍ୟାୟରେ କାଳ ବିଷୟରେ ବର୍ଣ୍ଣନା କରାଯିବ, ସମୟ ପରିମାଣ ସବୁ ରହିଛି, ବିଭିନ୍ନ ପ୍ରକାର ସମୟ ପ୍ରହରୀ ଇତ୍ୟାଦି ସବୁ କହିକି ଅନ୍ତିମରେ ଏ କାଳ ବିଷୟରେ ବର୍ଣ୍ଣନା କରାଯିବ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଦାୟୀ ଗୌର ନିମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ। ହଁ, ଆବ୍ରହ୍ମ ଭୁବନ ଆଲୋକା ପୁନରାବର୍ତ୍ତନ ଅର୍ଜୁନ ପୁରା କୁହାଗଲା, ବ୍ରହ୍ମଲୋକଠୁ ଆରମ୍ଭ କରି ଏ ଭୌତିକ ଜଗତରେ ସବୁ ସ୍ଥାନରେ ଏ କାଳ ପ୍ରଭାବ ରହିଛି। ବ୍ରହ୍ମାଙ୍କର ସହସ୍ର ଯୁଗ